नमो भगवते वासुदेवाय ओम नमो भगवते वासुदेवाय। श्रीमद्भागवतम दशम स्कंद 47 अध्याय श्लोक 37 27 27 विरहेण महाभागा विरहेण महाभागा महान्मे अनुग्रह कृतः सर्वात्मभावो अधिकृतो भवतीनाम अधोक्षजे विरहेण महाभागा महान्मे अनुग्रह कृतः सर्वात्मभावोऽधिकृतो भवतीनामदुःखजे विरहेण महाभागा महान्मे अनुग्रह कृतः। हरे कृष्ण भक्त सज्जन मातृवृंद आम को आम भागवत कथा को स्वागत जनाऊु आमर यही जो नंदग्राम रे कथा चलती राधाराणी गोपीमान सहित उद्धव संदेश कथा चलती तेणु बर्तमान उद्धव राधाराणी और गोपीमान भाव देखी से आश्चर्यजनित यही भाव कथा कहले भगवान संवाद आगवान संदेश आवे दवा पूर्व यह सब कौन ये संदेश जो रही भगवद गीता रे नवम अध्याय रे जो भगवान कहले सब बृहत्तम ज्ञान देवे बृहत्तम ज्ञान देवा पूर्व से ज्ञान विषय तीनोटी श्लोक तार ज्ञान विशेषण कौन से भाव भगवान तांको जो देले संदेश देले से संदेश को प्रदान करने पूर्व से जो संदेश आणले ए गोपीमान सहित भेट है भगवान तुमको संदेश देले ये गोटे बहुत महाभाग्य अनुग्रह अनुग्रह बड़ भाग्य ये तेणु ये श्लोकटी से भाव कर्वात्म भाव अधिकृत पूर्ण भाव सर्वात्म स्नपन परम विजयति श्रीकृष्ण संकीर्तन भाव कह पूर्ण भाव ऐकांतिक भाव अधिकृत तुम अधिकार कर नहींच आम खाली आमर अमक दावी आमर आमर दावी पूरण आमर दावी पूरण हो किंतु यहाँ आमर अधिकार अधिकार एवं कर्तव्य दुईट जिनस रही गोटे हूँ कर्तव्य गोटे हूँ अधिकार तुम कर्तव्य करना खाली अधिकार देख आम ये अधिकार आमर अच्छी आम दिह आम दावी पूरण हो तुम कर्तव्यटा कर्तव्यटा किए कर तुमर कर्तव्य करना खाली अधिकार जो रही आम दिह से अधिकार आम कन्स्टिट्यूशनल रईट सब रही आमर कौन तक कहते अधिकार जोटाक रईट्स जोटी जब रईट्स कन्स्टिट्यूशनल रईट्स रईट टू स्पीक रईट टू यू जो रही अधिकार रही आम से देखा आ कर्तव्यटा को आम भूल जावा प्रभुपाद महाराज ये गोटे कहती कथा कौन कहती सी ना जो रही कौन सीटा अर्ध कुकुटी न्याय संस्कृत से अर्ध कुकुटी न्याय कौन ना कुकुड़ाटा गोटे दौर गोटे अंडा दौर मैंने सुना अंडा दौर खाली अंडा नुह सुना अंडा दौर के सुंदर सुना अंडा सब दिन दरकार बढ़िया बढ़िया कथा हाँ मुहटा गोटे बड़ असुविधा कर खाया देवा पड़ी मुहटा खाया देवा पड़ी कि पछपटा बहुत बढ़िया सुना अंडा दौर ए आगपटा जो काटि दि जाता बढ़िया हाँ खाली हम कहते सुना अंडा पाती किसी देवा पड़े ना तेणु से काटिदे आगटा काटिदे आरकार पड़े खाई देवा दरकार पड़ो ना आउ अंडा मिल से भाव में आम जब कर्तव्य नक अधिकार कौट आस कर्तव्य कले अधिकार मिल तेणु जहाँ भी हूँ ये गोपी माने ये अधिकार प्राप्त हो गले भगवान पाखे अधिकार आसीगला तांकर अधिकार शब्द गोटे श्लोक अच्छा भागवतम दाय भाग शब्द अच्छे दशम स्कंद चौदह अध्याय दाय भाग मान अधिकार तुम अधिकार आस मुक्ति तुम अधिकार आस मुक्ति पदे सदाय भाग मुक्ति पदर अधिकार आसीब तुमको आ प्रार्थना करा पड़े सार मत दिं मुक्तिटा तुम जी योग्यता नौ तुम कौन मिल कि योग्यता थी तुम अधिकार आसीज ये हूँ भगवान कृपा तत्यनुकंपा सुसमीक्षण भुंजान एवात्म कृत विपाक हृदभाग पूर्वीर विदधन नमस्ते जीवे तो जो मुक्ति पद सदाय भाग मुक्ति पदरे से अधिकारी हो जाए यह भाव जो जीवन धारण करेंगे जीवन जापन करेंगे जमी पिता पितार जो धन रही पुत्र केवल बंचिक रहीगले से पाइव पिता चल पिता अंतरे जब पुत्र बंची से धनटा से पाइब मिल अधिकार तार रही सेमती आम जदि भगवान ये जहाँ सब हूँ सुविधा असुविधा जहाँ सब हूँ भगवान कृपा बोली भाव ये जो रही करुणा मध्य भगवान कृपा ये भाव तथ्य अनुकंपा सुसमीक्षा माण यटा को जी आम पूर्ण भाव समीक्षा करवा सुंदर भाव समीक्षा करवा आम जानवा जो आम जो कष्ट भोगे जो दुख पाचे यहाँ हूँ आमर कर्म विपाक आमर विपाक आमर जो रही पापकर्म फल अनुसार आम ये गोटे भोग करे कृतम विपाक तेनाली भाव काय मन वाक्य भगवान पादपद्म शरण लेकर विदधन नमस्ते भगवान प्रणाम करी यही भाव जन जीवन धारण कर मुक्ति पदरे अधिकार आसीज तार अधिकार सदाय भाग शोकटी गुरुत्वपूर्ण आम महाप्रभु ये आलोचना करुले सार्वम भट्टाचार्य संगे पुरी आलोचना करुले सार्वम भट्टाचार्य जे कि शंकराचार्य धारण थे तांकर केवल मुक्ति आमर मुक्ति ग्रहण करा जाए ना आम मुक्ति मम जन्मनी जन्मनी स्वरे आमर मुक्ति दरकार ना प्रति जन्म नौ आम जो किंतु भक्ति मम जन्मनी जन्म स्वरे भवता भक्ति आमर भक्ति दरकार तेणु से मुक्ति जे लगुच चाहूँ महाप्रभु जो संग कले परिवर्तन आसीगला मुक्ति पद को सी उच्चारण करने मानने विरक्त लगला घृणा लगला मुक्ति पद काटिदे काटिक कह भक्ति पदे महापुरुष सब आलोचना कर अधिकार ये यही भाव गोपी मान अधिकार आसीगला सर्वात्म भाव अधिकृत भगवान पाखे से अधिकार कर कौन भवती नाम अधोक्षजे तुम मानकर आपण मानकर अधिक्षजे अधोक्षजे भगवान भगवान को अधोक्षजे बोली कह जाए अक्षज कहले आम जो इंद्रिय मान द्वारा किसी ज्ञान प्राप्त होचे अक्षज कह जाए ये जो इंद्रिय मान द्वारा जो ज्ञान प्राप्त होचे गवेषण जो ज्ञान प्राप्त होचे आर ऊर्धे रोच भगवान से भगवान को गोटे नाम हो अधोक्षज आम भगवान को गवेषणागारे गवेषणा कर पाइबा ना कारण तार ऊर्धे सीए अधोक्षज सी आमर इंद्रिय मान द्वारा प्राप्त हो पारा ना वैज्ञानिक मैंने जो उद्भावन कर इंद्रिय द्वारा उद्भावन कर सी गोटे प्रकार इंद्रिय भाई ताधर के भगवान जानवा भगवान जाना पहले आर ऊर्ध जिनस जाना पहले आम ये निम्न जिनस आश्रय नवा सी होती अधोक्षज तेणु वीरहीन महाभागा महाभाग्य आपणकर महाभागा ये जो महाभाग्य यहाँ बड़ा भाग्य भगवान विरह रे जो भाव आपण मान जो विरहोक्ति जो रही जो कथा सब कहले चित्रजल्प दशटी कथा कहले दिव्य उन्माद महाभावर कथा महाभावर कथा कहले तेणु यहाँ जो शुणिले ये हूँ विरहीन महाभागा ये जो गोपी माने जो विरह रे भगवान जो क्रंदन करमर श्रीमद गौरवंद स्वामी महाराज कहते आम गोटे वी हाव ओपन ए क्राइंग स्कूल आमर गोटे क्रंदन स्कूल खोल जा समस्त खोल हसबार स्कूल हसबार स्कूल केमी आम हसवा हसिले आम जीवन आम शरीर सुस्थ रहा ଆମେ ବହୁତ ବର୍ଷ ବଞ୍ଚିବା, ଅଧିକା ବର୍ଷ ବଞ୍ଚିବା, ଆନନ୍ଦରେ ରହିବା, ଏଇଭଳି ଭାବରେ ସମସ୍ତେ କହୁଛନ୍ତି। ଆର୍ଟ ଅଫ୍ ଲିଭିଂ, ଆର୍ଟ ଅଫ୍, ଆମର ହେଉଛି ଆର୍ଟ ଅଫ୍ ଡାଇଂ। ଆମେ କେମିତି କନ୍ଦନ କରିବା, ଆମେ କେମିତି ସୁନ୍ଦର ଭାବରେ, ଆର୍ଟ ଅଫ୍ ଡାଇଂ, କେମିତି ଭାବରେ ଆମେ ଶରୀର ତ୍ୟାଗ କରିବା, ଏଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆଉ ଯେତେ ହସି ହସି କ'ଣ ହେବ, ଲାଷ୍ଟରେ ଯଦି କନ୍ଦନ କରିବ ମୂଲ୍ୟ କ'ଣ ହେଲା? ଆଉ କନ୍ଦନ କରିକି ଯଦି ଅନ୍ତିମରେ ହସିବ ତାହେଲେ ସେଇଟା ହେଉଛି ମୂଲ୍ୟବାନ। ଯେଉଁ ରହିଛି ଭୟ ମୃତ୍ୟୁ ପାଇଁ, କରୋନା ପାଇଁ କେତେ ଭୟ ନ ରହୁଛି ବର୍ତ୍ତମାନ, ଏଇ ମୃତ୍ୟୁ ପାଇଁ ଭୟ। କିନ୍ତୁ ଭକ୍ତ ଯିଏ ତାଙ୍କର ମୃତ୍ୟୁ ପାଇଁ ଭୟ ନଥାଏ। ତେଣୁ ଇଏ ଯେଉଁ ରହିଛନ୍ତି ବିରହରେ, ଭଗବାନ ବିରହରେ 100 ବର୍ଷ କାଳ ବିରହ ଯନ୍ତ୍ରଣା ଭୋଗ କରିବେ, ଇଏ ମହାଭାଗ୍ୟ, ତାଙ୍କର ମହାଭାଗ୍ୟ, ଭଗବାନ ତାଙ୍କୁ ପ୍ରଦାନ କରିଛନ୍ତି ସେ ଭାଗ୍ୟ। କହିବେ ଭଗବାନ କହିବେ, ସବୁ ସନ୍ଦେଶ ଦେବେ, ଆପରେ ଆସିବେ, ବହୁତ ପ୍ରକାର ସନ୍ଦେଶ ଅଛି। ସନ୍ଦେଶ ସେହି ବହୁବଚନରେ କୁହାଯାଇଛି, ବହୁତ ପ୍ରକାର ସନ୍ଦେଶ ଭଗବାନ ଦେଇଛନ୍ତି। ସବୁ ସନ୍ଦେଶ ସୁଖଦେବ ସ୍ୱାମୀ କହିନାହାନ୍ତି, ବହୁତ ଜିନିଷ ରହିଛି, ଖାଲି ମନକୁ ମନ ସେ ଜାଣିଯିବେ, ସବୁ ଏସବୁ କଥା ଆସିବ, ଆମେ ଆଗକୁ କହିବା ନାହିଁ। ତେଣୁ ଇଏ ଯେଉଁ ରହିଛି ମହାଭାଗା, ତାଙ୍କର ପ୍ରକୃତରେ ମହାଭାଗ୍ୟ, ଭାଗ୍ୟ କ'ଣ? ସମସ୍ତଙ୍କର ଭାଗ୍ୟ କିଛି ନା କିଛି ରହିଛି, ସମସ୍ତେ କିଛି ଭାଗ୍ୟ କହିଲେ ଯେଉଁଭଳି ଭାବରେ କର୍ମ କରିବ, କର୍ମଫଳ ସେଇଟାକୁ ଭାଗ୍ୟ ବୋଲି କୁହାଯିବ। ଯିଏ ଯେଉଁ କର୍ମ କରୁଛି ସେ ଅନୁସାରେ ଫଳ ପାଇବ, ସେଇଟା ତାର ଭାଗ୍ୟ, ଦୁର୍ଭାଗ୍ୟ ହେଉ ବା ସୌଭାଗ୍ୟ ହେଉ, ସୁକର୍ମ କରିଥିଲେ, ପୁଣ୍ୟକର୍ମ କରିଥିଲେ, ତାର ଭାଗ୍ୟ ଉଦୟ, ସୌଭାଗ୍ୟ ଉଦୟ ହେବ, ସୌଭାଗ୍ୟ ଲାଭ କରିବ, ସିଏ ତାର ସବୁ ଫଳ ପାଇବ, ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏସବୁ ସୁନ୍ଦର ସବୁ ଭାବିବ, ବହୁତ ଉନ୍ନତ କୂଳରେ ଜନ୍ମ ହେବ, ବହୁତ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, ବହୁତ ବିଦ୍ୟା ପ୍ରାପ୍ତ ହେବ, ବହୁତ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ, ଏଗୁଡ଼ା ସବୁ ଭାଗ୍ୟବାନ କଥା, ବହୁତ ଭାଗ୍ୟ କ'ଣ ନାହିଁ, ବହୁତ ବଡ଼ କୂଳରେ ଜନ୍ମ ହେଇଛି ସିଏ। ଗୋଟେ ନିଚ କୂଳରେ ଜନ୍ମ ହେଲେ ସେଇଟାକୁ ମହାଭାଗ୍ୟ ବୋଲି କୁହାଯିବ ନାହିଁ, ସେଭଳି ଜଣେ ଧନୀ ବ୍ୟକ୍ତିକୁ ମହାଭାଗ୍ୟ ବୋଲି କୁହା, ଦରିଦ୍ର ବ୍ୟକ୍ତିକୁ ମହାଭାଗ୍ୟବାନ ବୋଲି କୁହାଯିବ ନାହିଁ। କିନ୍ତୁ ଧନୀ ବ୍ୟକ୍ତି ଜଣେ ହେଇଛି ମାନେ ତାକୁ କୁହାଯିବ ବହୁତ ଭାଗ୍ୟବାନ। ଗୋଟେ ଦରିଦ୍ର ଧନୀ ସମ୍ପଦରେ ଧନ କ'ଣ, ବହୁତ ଧନୀ ପରିବାରରେ ସେ ଜନ୍ମଗ୍ରହଣ କଲା, ଧନୀ ପରିବାରରେ, ବହୁତ ଭାଗ୍ୟ ତା'ର। ତେଣୁ ଏସବୁ ହେଉଛି ଭାଗ୍ୟ। ତେଣୁ ମହାଭାଗ୍ୟ, ମହାଭାଗ୍ୟ ହେଉଛି ଭଗବାନ ବିରହରେ ଯେଉଁ ରହିଲେ, ଏଇଟା ମହାଭାଗ୍ୟ ତାଙ୍କର ହେଲା। ଭଗବାନ ତାଙ୍କ ସହିତ ଯଦି ବିରହ ନ କରିଥାନ୍ତେ ଏ ମହାଭାଗ୍ୟଟା ଉଦୟ ହୋଇନଥାନ୍ତା। ମହାଭାଗ୍ୟ ଉଦୟ ହେବା ପାଇଁ ଭଗବାନ କହିବେ, ସନ୍ଦେଶ ଦେବେ, ମହାଭାଗ୍ୟ ତାଙ୍କର ଆସିଲା। କ'ଣ ମହାନ ମେ ଅନୁଗ୍ରହକୃତ, ତାଙ୍କର ତ ମହାଭାଗ୍ୟ ହେଲା, ଭଲ କଥା, ଭଲ କଥା, ଠିକ୍ ଅଛି। କିନ୍ତୁ ମୋର ମଧ୍ୟ ମହାନ ମେ ଅନୁଗ୍ରହ, ଇଏ ମଧ୍ୟ ଆପଣଙ୍କର ମୋ ପ୍ରତି ବହୁତ ଅନୁଗ୍ରହ, ମେ ଅନୁଗ୍ରହକୃତ। ଗୋପୀମାନେ ତାଙ୍କୁ ଅନୁଗ୍ରହ କରିଛନ୍ତି, କୃଷ୍ଣ ମଧ୍ୟ ତାଙ୍କୁ ଅନୁଗ୍ରହ କରିଛନ୍ତି, ତାଙ୍କୁ ପଠାଇଲେ, ଏହି ସମୟରେ ପଠାଇଲେ। ଯଦି ଅନ୍ୟ ସମୟରେ ପଠାଇଥାନ୍ତେ, ଯେତେବେଳେ କୃଷ୍ଣ ଥିଲେ ସେହି ସମୟରେ ଯଦି ସେ ଆସିଥାନ୍ତେ ତାହେଲେ ହୁଏତ ଏଇ ଭାବଟାକୁ ସେ ଦେଖିପାରିନଥାନ୍ତେ। କୃଷ୍ଣଙ୍କ ବିରହରେ ଗୋପୀମାନେ ଯେଉଁ ଭାବରେ ଅଛନ୍ତି, ଯେଉଁ ସ୍ଥିତିରେ ଅଛନ୍ତି, ମହାଭାବ, ସେଇଟା ମହାଭାବ ବୋଲି କୁହାଯାଉଛି। ସପ୍ତମୀ ସ୍ଥିତି ପ୍ରେମର ସପ୍ତମ ପାହାଚ, ପ୍ରେମର ଉନ୍ନତ, ଆହୁରି ଉନ୍ନତ ସ୍ତରକୁ ଗଲେ ସପ୍ତମ ପାହାଚ ଯେଉଁ ରହିଛି ମହାଭାବ ସ୍ତର, ସେହି ସ୍ତରକୁ ଦେଖିଲେ ଆଜି ଉଦ୍ଧବ ଦେଖିଲେ। ତେଣୁ ଇଏ ତାଙ୍କ ପ୍ରତି ଅନୁଗ୍ରହ, ମହାନ ମେ ଅନୁଗ୍ରହକୃତ, ଆପଣ ମୋତେ ବହୁତ ଅନୁଗ୍ରହ କଲେ, ଏବଂ ଏଇ ଯେଉଁ ଉଦ୍ଧବକୁ ଯେ ଅନୁଗ୍ରହ ହେଲା ତା ନୁହଁ, ଆମକୁ ମଧ୍ୟ ସେ ଅନୁଗ୍ରହ ହେଲା, କାହିଁକିନା ଆମେ ଶୁଣିବାକୁ ସୁଯୋଗ ପାଇଲେ। ଏଇଟାକୁ ନ ଶୁଣିଥିଲେ ଆମେ କ'ଣ ଜାଣିପାରିଥାନ୍ତେ ନା, କ'ଣ ଅନୁଗ୍ରହ, ଏଇଟା କ'ଣ ଆମେ ଜାଣିପାରିଥାନ୍ତେ, କ'ଣ ଅନୁଗ୍ରହ ତାଙ୍କ ପ୍ରତି ଯେଉଁ ଅନୁଗ୍ରହ ହେଲା, ସେ ଅନୁଗ୍ରହ ଆମେ ଶୁଣିକରି ମଧ୍ୟ ସେ ଅନୁଗୃହୀତ ହୋଇଗଲେ, ଆମେ ମଧ୍ୟ ଅନୁଗୃହୀତ ହୋଇଗଲେ, କହିକରି ଆମେ ଅନୁଗୃହୀତ ହେଲେ, ଶୁଣିକରି ମଧ୍ୟ ଆମେ ଅନୁଗୃହୀତ ହେଲେ। ଏଇଟା ଯଦି ଶୁଣିନଥାନ୍ତେ ବା କହିନଥାନ୍ତେ ତାହେଲେ ଆମେ ଅନୁଗୃହୀତ ହୋଇପାରିନଥାନ୍ତେ। ଭଗବାନ ସେ କୃପା କରି ଆମକୁ ଏସବୁ ସୁଯୋଗ ଦେଉଛନ୍ତି, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ପ୍ରଭୁପାଦ ମହାରାଜ ଯଦି ବ୍ୟବସ୍ଥା କରିନଥାନ୍ତେ, ଯିଏ ଯାହା କରୁଛ କର, ଯିଏ ଯାହା କରୁଛ କର, କିଛି ନିୟମ ନାହିଁ, କିଛି ନାହିଁ, ତାହେଲେ ଏଇଟା କ'ଣ ଆମେ ଅନୁଗୃହୀତ ହୋଇଥାନ୍ତେ। ଏ ପ୍ରଭୁପାଦଙ୍କର ଅନୁଗ୍ରହ, ଏ ପରମ୍ପରାରେ ଅନୁଗ୍ରହ ଆସୁଛି, ଉଦ୍ଧବ ଗୋଟେ ଅନୁଗ୍ରହ ସରିଗଲା ତା ନୁହଁ, ଆସୁଛି ଉଦ୍ଧବ ପରମ୍ପରାରେ ଆସୁଛି, ଆମ ପାଖରେ ଆସି ପହଞ୍ଚିଗଲା। ଏବଂ ଏଇଟା ମଧ୍ୟ ଆମେ ମଧ୍ୟ ସେହିଭଳି ଭାବରେ ଅନ୍ୟମାନଙ୍କୁ ମଧ୍ୟ କୃପା କରିବା, ଅନୁଗ୍ରହ କରିବା। ତେଣୁ ମହାନ ମେ ମହା ଅନୁଗ୍ରହ, ବହୁତ ପ୍ରକାର ଅନୁଗ୍ରହ ରହିଛି, ସବୁଠୁ ଶ୍ରେଷ୍ଠ ଅନୁଗ୍ରହ ହେଉଛି ଏଇଟା, ମହାନ ଅନୁଗ୍ରହକୃତ। ତେଣୁ ଏ ଶ୍ଳୋକ ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଅନୁ ବୟମ୍ ଧର୍ମଂ ତତ୍ତ୍ୱା ଯତ୍ ପରମ ପୁରୁଷଂ ବୃତବତ୍ୟ ତତ୍ର ଭବତଃ କିଂ ଭାଗ୍ୟ ଅଭୂତ ତତ୍ର। ଇଏ ମହାଭାଗ ଯେ କେବଳ ତାଙ୍କୁ କୁହାଯାଉଛି, ଗୋପୀମାନଙ୍କୁ କୁହାଯାଉଛି, ତା ନୁହଁ, ନିଜର ମଧ୍ୟ ମହାଭାଗ୍ୟ, ଆମର ମଧ୍ୟ ମହାଭାଗ୍ୟ, ମହାଭାଗ୍ୟ ମୋର ମଧ୍ୟ ମହାଭାଗ୍ୟ ଉଦୟ ହେଲା। ଯଦି ଇଏ କହିବେ ଆ ପୂର୍ବ ଶ୍ଳୋକରେ ଯେଉଁ ରହିଛି, ପୂର୍ବ ଶ୍ଳୋକରେ ଯେଉଁ କ'ଣ କହିଲେ ଯେ ଭଗବତୀ ଉତ୍ତମ ଶ୍ଳୋକେ ଭବତୀ ଭି ଅନୁତ୍ତମା ଭକ୍ତି ପ୍ରବର୍ତ୍ତିତା ଦୃଷ୍ଟିଆ ମୁନି ନାମ ଅତି ଦୁର୍ଲଭା। ଏ ଯେଉଁ କଥା କହିଲେ ତୁମେ ସବୁ ତ୍ୟାଗ କରିଛ, କ'ଣ ତ୍ୟାଗ କଲ, କ'ଣ ସର୍ବତ ଦିଷ୍ଠିଆ ପୁତ୍ରାନ୍ ପତିନ୍ ଦେହାନ୍ ସ୍ୱଜନାନ୍ ଭବନାନ୍ ଚ ହିତ୍ୱା ବୃଣୀତ ଜୁୟଂ ଯତ୍ କୃଷ୍ଣାକ୍ଷଂ ପୁରୁଷଂ ପରମ। ତୁମେ ସବୁ ତ୍ୟାଗ କରି କୃଷ୍ଣଙ୍କୁ ପ୍ରାପ୍ତ ହେଇଛ ବା କୃଷ୍ଣଙ୍କୁ ବରଣ କରିଛ, ତେଣୁ ଯଦି ଗୋପୀମାନେ କହିବେ ଆମର ଧର୍ମଂ ତତ୍ତ୍ୱ, ଆମେ ଯେଉଁ ଧର୍ମ ତ୍ୟାଗ କଲୁ, ପରମ ପୁରୁଷଂ ମୃତ ପରମ ପୁରୁଷ କୃଷ୍ଣଙ୍କୁ ଆମେ ଗ୍ରହଣ କଲୁ, ବରଣ କଲୁ, ଭବତ କି ଭାଗ୍ୟ, ଆପଣଙ୍କର କ'ଣ ଭାଗ୍ୟ, ତୁମର ଆପଣଙ୍କର କ'ଣ ଭାଗ୍ୟ ହେଲା, ଆମେ ତ ଭାଗ୍ୟ ହେଲା, ଆପଣଙ୍କର କ'ଣ ଭାଗ୍ୟ ହେଲା। ତେଣୁ ଏ ଶ୍ଳୋକଟି କୁହାଯାଉ ସର୍ବାତ୍ମେ ଇତି ଅଧ୍ୟକ୍ଷ ଯେ, ଅଧ୍ୟକ୍ଷ ଯେ କହିଲେ ଅନ୍ୟ ପ୍ରତ୍ୟକ୍ଷୀ କର୍ତ୍ତୁମ ମପି ଅଶକ୍ୟେ, ଅନ୍ୟମାନେ ଦେଖିପାରିବେ ନାହିଁ କୃଷ୍ଣଙ୍କୁ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଅଧ୍ୟକ୍ଷଜକୁ ଜାଣିପାରିବେ ନାହିଁ, ସେମାନଙ୍କୁ କୁହାଯାଏ ଆଧକ୍ଷିକ, ଅଧ୍ୟକ୍ଷଜ ଆଧକ୍ଷିକ ଦୁଇଟି ଶବ୍ଦ ରହିଛି। ଅଧ୍ୟକ୍ଷଜକୁ ଆମେ ଆଧକ୍ଷିକୀ ଜ୍ଞାନରେ ବୁଝିପାରିବା ନାହିଁ, ଆମେ କାହିଁ ଦେଖିପାରୁନୁ ତ ଭଗବାନଙ୍କୁ, ଆଉ ଭଗବାନ କେଉଁଠି ଅଛନ୍ତି, ଦୁଇ ବୈଜ୍ଞାନିକମାନେ ଦେଖିପାରୁନାହାନ୍ତି ଆଉ କେଉଁଠି ଅଛନ୍ତି, ଏମାନେ ହେଉଛନ୍ତି ଆଧକ୍ଷିକ। ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱ ଯିଏ ରହିଛନ୍ତି ବସ୍ତୁକୁ ଜାଣିବାଟା ସହଜ ନୁହେଁ, ଏଇଟା ଆଧକ୍ଷିକ ତାଙ୍କୁ କୁହାଯାଏ ଆଧକ୍ଷିକ। ସେମାନେ ଚାହାନ୍ତି ମୁଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଦେଖିବି, ମୋତେ ଦେଖାଅ ଆଖିରେ ଦେଖାଅ, ମୋତେ ଆଖିରେ ଦେଖାଅ, ମୁଁ ଆଖିରେ ଦେଖିନି ମାନେ ଯାହା ନ ଦେଖିବ ଦୁଇ ନାନେ ପରତ ନ ଝିଅ ଗୁରୁ ବଚନେ, ଆମେ ଆଖିରେ ଦେଖିଲୁଣି ଆଉ କେଉଁଠି ଭଗବାନ ଅଛନ୍ତି। ଏମାନଙ୍କୁ କୁହାଯାଏ ଆଧକ୍ଷିକ, ଏମାନେ ନିଜର ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନ ଜାଣିବା ପାଇଁ ଚାହିଁବେ, କିନ୍ତୁ ଭଗବାନ ଯେ ଇନ୍ଦ୍ରର ଉର୍ଦ୍ଧ୍ୱରେ ତୁମେ କେମିତି ଜାଣିବ ଭଗବାନଙ୍କ ଇନ୍ଦ୍ର ଉର୍ଦ୍ଧ୍ୱରେ ବସ୍ତୁକୁ। ତେଣୁ ଅନ୍ୟମାନେ ଭଗବାନ ଜାଣିପାରିବେ, କିନ୍ତୁ ତୁମେ ପ୍ରତ୍ୟକ୍ଷୀକୃତ, ତୁମେ ଭଗବାନ ଦେଖିପାରୁଛ, ପ୍ରତ୍ୟକ୍ଷ ଅନୁଭବ କରିପାରୁଛ। ଶ୍ରୀକୃଷ୍ଣ ପ୍ରେମେଇବ ତାବତ୍ ଦୁର୍ଲଭ, ଏ ଯେଉଁ ପ୍ରେମ ତୁମେ କୃଷ୍ଣଙ୍କ ପ୍ରତି ରହିଛି, ଏଭଳି କୃଷ୍ଣ ଦୁର୍ଲଭ, ଏଭଳି ପ୍ରେମ ଦୁର୍ଲଭ, ମୁନିନାମ ବି ଦୁର୍ଲଭ ଯେଉଁ କୁହାଗଲା, ମୁନିମାନଙ୍କ ପାଇଁ ମଧ୍ୟ ଦୁର୍ଲଭ, ଏଣେ ଆଚାର୍ଯ୍ୟ କହୁଥିଲେ ଚାରି କୁମାର ପାଇଁ ମଧ୍ୟ ଏଇଟା ଦୁର୍ଲଭ, ମୁନିନାମ ବି ଦୁର୍ଲଭ। ଭବତୀ ନାମ ତୁ ସର୍ବାତ୍ମଭାବ ସର୍ବାତ୍ମନା ସର୍ବେନୈବ ସ୍ୱରୂପେଣ ସହିତ ପରିପୂର୍ଣ୍ଣ ଯେଉଁ ଭାବ ସ ମହାଭାବ ଇତ୍ୟର୍ଥ। ସର୍ବାତ୍ମଭାବର ଅର୍ଥ ହେଉଛି ମହାଭାବ, ତା ଉପରକୁ ଆଉ କିଛି ନାହିଁ, ଭାବର ଅନ୍ତିମ ସ୍ତର ହେଉଛି ମହାଭାବ, ମହାଭାବ ପ୍ରକାଶ। ଆମର ଭାବ ଆରମ୍ଭ ହେଉଛି କେଉଁଠୁ, ଆମର ଯେଉଁ ରହିଛି ଆଦୌ ଶ୍ରଦ୍ଧା, ପ୍ରଥମେ କିଛି ଶ୍ରଦ୍ଧା ରହିଛି ଯେଉଁଥିପାଇଁ ଆମେ ସାଧୁସଙ୍ଗ କଲେ, ତଥା ସାଧୁସଙ୍ଗ ସାଧୁସଙ୍ଗ ଫଳ ଶ୍ରଦ୍ଧା ସହିତ ଆମେ ସାଧୁସଙ୍ଗ କଲେ, ସାଧୁସଙ୍ଗ କଲେ କ'ଣ ହେବ ନା ଭଜନ କ୍ରିୟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ, ଭଜନ କଲେ ଅନର୍ଥ ନିବୃତ୍ତି ହେବ। ଆମେ ଜାଣିନେ ଅନର୍ଥ କ'ଣ, ଆମେ ଦ୍ୟୁତଂ ପାନଂ ସ୍ଥିରଂ ସୁନା କରିକି ବହୁତ ଆନନ୍ଦ ରହିଛେ, ଆମେ ଜାଣୁନେ ଏଇଟା ଗୋଟେ ଅନର୍ଥ ବୋଲି ଆମେ ଜାଣିପାରୁନେ। ତେଣୁ ଏ ଅନର୍ଥ ଯେତେବେଳେ ଦୂର ହେବ ସେତେବେଳେ ଆସ୍ତେ ଆସ୍ତେ ଆମେ ଉନ୍ନତି କରିବା ଭକ୍ତି ମାର୍ଗରେ ଉନ୍ନତି। ଫାଷ୍ଟ ହେଉଛି ନିଷ୍ଠା, ନିଷ୍ଠା ଉପରେ ରୁଚି, ଆମର ଶ୍ରୀମନ୍ ଗୌରବ ସେ ମହାରାଜ କହନ୍ତି ଅନ୍ତପକ୍ଷେ ଜଣେ ଏଇ ନିଷ୍ଠା ସ୍ତରକୁ ଆସିଲେ ସେ ଗୁରୁ ହେଇପାରିବେ, ନିଷ୍ଠା ସ୍ତରକୁ ଯିଏ ଆସିନି ସେ ଗୁରୁ ହେବା ପାଇଁ ଯୋଗ୍ୟ ନୁହଁ। ନିଷ୍ଠା ତାପରେ ରୁଚି, ରୁଚି କହିଲେ କଥାରେ ଆଗ୍ରହ ଆସିବ, ଆନନ୍ଦ ଆସିବ, ଯେମିତି ଆଖୁ ରସଟା ମିଠା କିନ୍ତୁ ଯାହାର ହେଇଯାଇଛି କ'ଣ ଜଣ୍ଡିସ ହେଇଯାଇଛି ତାକୁ ପିତା ଲାଗିବ, ତା'ର ରୁଚି ପାଇବ ନାହିଁ ସିଏ। କିନ୍ତୁ ରୁଚି ନ ଆସିଲେ ମଧ୍ୟ ସେଇଟାକୁ ଯଦି ସେ ପାନ କରି ଚାଲିବ, ତାପରେ ଆସ୍ତେ ଆସ୍ତେ ଗୋଟେ ସମୟ ଆସିବ ତାର ରୋଗ ଭଲ ହେଇଯିବ, ସେଇଟା ରୁଚିଟାକୁ ପ୍ରାପ୍ତ ହେବ, ସିଏ ଯେଉଁ ତାର ସ୍ୱାଦଟାକୁ ସେ ଅନୁଭବ କରିବ। ଆରେ ଏତେ ବଢ଼ିଆ ସ୍ୱାଦ ଅଛି ଏଇଟା, ଆମେ ଜାଣିପାରୁନଥିଲୁ ପିତା ଲାଗୁଥିଲା। ହଁ ଭଗବାନ କଥା ପିତା ଲାଗୁଛି ଆମକୁ। ହଁ ଭଗବାନ ତାପରେ ଯେତେବେଳେ ଆମର ଯେତେବେଳେ ଚାଲିଯିବ ଜଣ୍ଡିସ ଚାଲିଯିବ ରୋଗ ଭଲ ହେଇଯିବ, ଆରେ ତାଦ୍ୱାର ସାମନ୍ତ ତୃତସ୍ୟ ନାନ୍ୟତ୍ର ସାତ ଠିକ୍ଚିତ ଏ ଭାଗବତ ରସ ଜଣେ ଜଣେ ପ୍ରାପ୍ତ ହେଇଗଲେ ଆଉ କେଉଁଥିରେ ତାକୁ ଭଲ ଲାଗିବ ନାହିଁ। ଆଉ ଯେଉଁ ଭୌତିକ ରସରେ ଯେଉଁ ଆନନ୍ଦିତ ହେଉଥିଲା ସେଇଟାକୁ ଭଲ ଲାଗିବ ନାହିଁ। ଭାଗବତ ରସ ପ୍ରାପ୍ତ ହେଇଗଲା ମାନେ ଥରେ ଆଉ କୌଣସି ରସ ତାକୁ ଭଲ ଲାଗିବ ନାହିଁ। ତେଣୁ ଏ ଯେଉଁ ରହିଛି ରୁଚି, ରୁଚି ଉପରେ ମିଳିଲେ ଆସକ୍ତି, ଆମର ଯେମିତି ଆମର ଦଶମ ଅପରାଧ ହେଉଛି ସେଇଟା ଭୌତିକ ଆସକ୍ତି ବଜାୟ ରଖିବା। ଯେହେତୁ ଭଗବାନ ପ୍ରତି ଆମର ଆସକ୍ତି ଆସିନାହିଁ, ଭୌତିକ ଆସକ୍ତି ରହିଛି, ତେଣୁ ଇଏ ଗୋଟେ ଅପରାଧ। ଅପରାଧ ଆମେ ସିନା ଡେଲି ଶୁଣିଲେ ସିନା ଆମେ ଅଗ୍ରଗତି କରିବା, ଆମେ ଶୁଣିବା ନାହିଁ ଅଗ୍ରଗତି କେଉଁଠି ହେବ, ଆମର ଯେଉଁଠି ଥିଲା ସେଇଠି ରହିଲା, ଷ୍ଟପ୍ ହେଇଗଲା ସେଇଠି। ଯେତେ ସେବା କଲେ କ'ଣ ହେବ, ଭାଗବତ ଶ୍ରବଣ କଲେ ନାହିଁ ତାହେଲେ ସେଇଠି ଷ୍ଟପ୍ ହେଇଗଲା, ଆମେ ଉନ୍ନତି କରିପାରିଲେ ନାହିଁ। ଆସକ୍ତି ଆସିବ କେଉଁଠୁ, ଭଗବାନ ପ୍ରତି ଆସକ୍ତି କେଉଁଠୁ ଆସିବ, ଆମେ ଭୌତିକ ଆସକ୍ତିରେ ରହିବା, ତେଣୁ ସେଇଟା ଗୋଟେ ଅପରାଧ। ଆସକ୍ତି ଉପରେ ଆସିଲା ଭାବ, ଏଇ ଭାବର ବିଭିନ୍ନ ସ୍ତର ରହିଛି। ଏଠି ଯେଉଁ କହିଲା ସର୍ବାତ୍ମ ଭାବ କହିଲେ ଅନ୍ତିମ ସ୍ତର, ଭାବର ଉପରେ ହେଉଛି ପ୍ରେମ, ପ୍ରେମରୁ ଆରମ୍ଭ ହେବ ସବୁକିଛି, ତାପରେ ଆରମ୍ଭ ହେଲା ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଏ ସପ୍ତମୀ ସପ୍ତମୀ ସ୍ଥିତି ମହାଭାବ ସ୍ତରର କଥା। ଆମର ତ ଭାବ ନାହିଁ ଆଉ ମହାଭାବ କଥା କ'ଣ କହିବା। ତେଣୁ ଏଇ ଯେଉଁ ମହାଭାବ, ଏଇ ଯେଉଁ ସର୍ବତୋଭାବ ଅଧିକୃତ ସର୍ବାତ୍ମ ଭାବ କହିଲେ ମହାଭାବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସର୍ବାତ୍ମ ଭାବ କହିଲେ ମହାଭାବ, ମହାଭାବ ସ୍ତରର କଥା। ହସ୍ତପଦ ସଙ୍କୁଚିତ ହେଇଯିବ, ଯେଉଁ ଜଗନ୍ନାଥ ମୂର୍ତ୍ତି ଦେଖୁଛେ ଏ ହେଉଛି ମହାଭାବ, କୃଷ୍ଣଙ୍କର ମହାଭାବ ପ୍ରକାଶ। ହସ୍ତପଦ ସଙ୍କୁଚିତ ହେଇଯିବ, ନେତ୍ର ବିସ୍ଫାରିତ ହେଇଯିବ, ଏସବୁ ହେଉଛି ମହାଭାବର ପ୍ରକାଶ। ଜଗନ୍ନାଥ ହେଉଛନ୍ତି କୃଷ୍ଣଙ୍କର ମହାଭାବ ପ୍ରକାଶ, ମହାଭାବ ତାଙ୍କର ଆସିଯିବାରୁ ଏଇ ରୂପ ହେଇଛି ତାଙ୍କର, ଏଇଟା କିଏ ଜାଣିବ। ଖାଲି ଜଗନ୍ନାଥ ହିନ୍ଦୁନାଥ ଏସବୁ କହିକି ଆମେ କହୁଛେ, ଜଗନ୍ନାଥ କାହିଁ ଏଭଳି ଭାବ ହେଇଛି କିଏ ଜାଣିଛି। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେହି ସମୟରେ ଜଣେ ଭକ୍ତ ତାଙ୍କର ସବୁ ଗୋଟେ ସବୁ ରହିଛି, ତାଙ୍କର ସବୁ ଯେଉଁ ଷ୍ଟଲ୍ ସବୁ କ'ଣ ସେଇଟା ମଲ୍ ମଲ୍ ରହିଛି, ମଲ୍ ଦେଖିଲେ ସବୁ ଜିନିଷ ରହିଛି, ଗୋଟେ ମଲ୍ରେ ସବୁ ଜିନିଷ ପାଇଯିବ ତୁମେ। ତେଣୁ ତା ଦେହରେ ଗୋଟେ ଦେଖିଲେ ଅଦ୍ଭୁତ ଗୋଟେ ମୂର୍ତ୍ତି ରହିଛି, ହାତ ଗୋଡ଼ ନାହିଁ କିଛି ନାହିଁ, ଜଗନ୍ନାଥଙ୍କୁ ନେଇ ଆସିଲେ। ଜଗନ୍ନାଥ ଆଣିକି ଜଣେ କହୁଥିଲେ, ସେ ଜଣେ ଭକ୍ତ ସେ ଦୋକାନୀ, ସେ ଜଗନ୍ନାଥ ବଳଦେବ ସୁଭଦ୍ରା ରଖିଥିଲେ ସେ, କିନ୍ତୁ କେହି ନେଉନଥିଲେ, ବହୁତ ଦିନ ପରେ ଜଣେ ନେଲା, ସେଇଟା ନେଲା ଚାପଲ ଖୁଣି ଆଣି ଫେରାଇଦେଲା, ତାଙ୍କର ରହିଛି ତ ନେବ, ତା ଏତେଦିନ ଭିତରେ ଫେରାଇଦେଲେ କିଛି ଅସୁବିଧା ନାହିଁ, ଫେରାଇ ଦେଇପାରିବ। ହଁ ଫେରାଇଦେଲା କ'ଣ ନା, ତାଙ୍କର ହାତ ଗୋଡ଼ ଭଙ୍ଗା ହେଇଯାଇଛି ଆଉ ଆମେ କ'ଣ ନେବୁ, ଫେରାଇଦେଲେ। ତାପରେ ଯାହା ହେଉ, ସେ ଜଣେ ଭକ୍ତ ଯଦି ପ୍ରଭୁପାଦ ନାହିଁ ଦେଖିଲେ, ପ୍ରଭୁପାଦ କହିଲେ ହଉ ଏ ଜଗନ୍ନାଥଙ୍କ କୃପା ଆସିଗଲା, ଏ ଗୋଟିଏ ଅଛି ଆଉ ଦୁଇଟା ଅଛି ଯାହା ଆଣ, ସେଇଠୁ ଆଉ ଦୁଇଟା ଥିବ ଯାହା, ସେ ପୁଣି ସେ ଦୁଇଟାକୁ ଆଣିକିରି ଆସିଲେ। ଜଗନ୍ନାଥ ବଳଦେବ ସୁଭଦ୍ରା କ'ଣ ଜାଣିନାହାନ୍ତି ଲୋକମାନେ, ଏ ମହାଭାବର କଥା ଜଗନ୍ନାଥ ଲୀଳା ରହସ୍ୟ ଆମର ଗୋଟେ ବହି ବାହାରିଛନ୍ତି, ମହାଭାବର କଥା। ତେଣୁ ଇଏ ଗୋପୀମାନଙ୍କର ସେଇଭଳି ଭାବରେ ମହାଭାବ, ସର୍ବାତ୍ମଭାବ, ସର୍ବାତ୍ମଭାବ ଅଧିକୃତ, ଏଇ ମହାଭାବରେ ଭଗବାନଙ୍କର ଯେଉଁ ଅନୁଭୂତି, ଯେଉଁ ରସ ସେମାନେ ପ୍ରାପ୍ତ ହେବେ ସେଇଟା କ'ଣ ବୁଝିପାରିବା। ରସର ମଧ୍ୟ ବିଭିନ୍ନ ସ୍ତର ରହିଛି, ରସାମୃତ ଭକ୍ତିର ଅକ୍ଷର ରସ କ'ଣ, ଭକ୍ତିର ସାମୃତ ସିନ୍ଧୁ ଉଜ୍ଜଳ ନୀଳମଣି, ଏ ରସ ରସ ସବୁ ରହିଛି। ମହାଭାବ ହେଉଛି ଗୋଟେ ଶ୍ରେଷ୍ଠ ରସ, ଇଏ ଗୋଟେ ରସ, ସ୍ନେହ, ମାନ, ପ୍ରଣୟ ଏସବୁ ବିଭିନ୍ନ ପ୍ରକାର ରସ ବା ପ୍ରେମର ରସ ସବୁ ରସ ରସ ରହିଛି, ଗୋଟେ ପ୍ରେମର ରସ। ତେଣୁ ମହାଭାବ ଇତ୍ୟର୍ଥ ସୂର୍ଯ୍ୟ ଯଥା ସର୍ବା ତାପ ସଂକ୍ରମଣେନ ବ୍ୟାପ୍ନୋତି, ସୂର୍ଯ୍ୟ ଯେମିତି ତାଙ୍କର ଯେଉଁ ଆଲୋକ ରଶ୍ମି ବ୍ୟାପ୍ତ ହେଉଛି କେତେ 99 million miles ନା କେତେ, ପ୍ରଭୁପାଦ ମହାରାଜ କହିଛନ୍ତି ଏତିକି ଦୂରରେ ରହିଛି ସୂର୍ଯ୍ୟ, କିନ୍ତୁ ଆମ ପାଖରେ ପ୍ରଖର ବହୁତ କିରଣ ତାପ ଆମେ ପ୍ରାପ୍ତ ହେଉଛେ। ସେଇଭଳି ଭାବରେ ସୂର୍ଯ୍ୟ ଯଥା ସର୍ବାନ୍ ତାପ ସଂକ୍ରମଣୀନ ବ୍ୟାପ୍ନୋତି, ଚନ୍ଦ୍ର ଯଥା ସର୍ବାନ୍ ଶୈତ୍ୟ ସଂକ୍ରମଣ ବ୍ୟାପ୍ନୋତି, ରାତିରେ ଚନ୍ଦ୍ର କିରଣ କେତେ ଆନନ୍ଦ ଲାଗିବ, ଶୀତଳ ସେତେବେଳେ ତା ଖରାରେ ଦିନବେଳା ଖରା ପ୍ରାପ୍ତ ହୋଇକି ଗରମ ପ୍ରାପ୍ତ ହୋଇକରି ଆମେ ଛଟପଟ ହେଉଥିଲା ବେଳେ ରାତିରେ ଯେଉଁ ଚନ୍ଦ୍ରକିରଣ କେତେ ଶୀତଳତା ପ୍ରଦାନ କରିବ, କେତେ ଆନନ୍ଦ ଲାଗେ। ତେଣୁ ଚନ୍ଦ୍ର ସୂର୍ଯ୍ୟଙ୍କର ଆହୁରି ଉର୍ଦ୍ଧ୍ୱରେ ରହିଛନ୍ତି, କିନ୍ତୁ ବୈଜ୍ଞାନିକ ଭାବନ୍ତି ଚନ୍ଦ୍ର ହେଉଛି ସୂର୍ଯ୍ୟର ଗୋଟେ ସାଟେଲାଇଟ୍ ବା ପୃଥିବୀର ଗୋଟେ ସାଟେଲାଇଟ୍, ସୂର୍ଯ୍ୟ ତଳେ ହେଉଛି ଚନ୍ଦ୍ର। ତେଣୁ ପ୍ରଭୁପାଦ ମହାରାଜ ପ୍ରଶ୍ନ ପଚାରନ୍ତି କାହିଁକି ରବିବାର ପରେ ସୋମବାର ହେଇଛି, ରବିବାର ହେଉଛି ସୂର୍ଯ୍ୟଙ୍କର ବାର, ସୋମବାର ହେଉଛି ଚନ୍ଦ୍ରଙ୍କ ବାର, କାହିଁକି ରବିବାର ପରେ ସୋମବାର ହେଇଛି। ତେଣୁ ଭାଗବତ ପଞ୍ଚମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଏ, ସୂର୍ଯ୍ୟଙ୍କର ଉପରେ ହେଉଛି ଚନ୍ଦ୍ର। ତେଣୁ ଚନ୍ଦ୍ରଙ୍କର ଶୀତଳତା ଆସୁଛି, କିରଣ ଆସି ଆମେ ଏଠି ପହଞ୍ଚିଯାଉଛି, ଶୀତଳ ଶୀତଳ କିରଣ କିରଣ ପହଞ୍ଚିଯାଉଛି। ସେହିଭଳି ଭାବରେ ତଥା ଯହ ସର୍ବାନ୍ ସ୍ୱଧର୍ମ ସଂକ୍ରମଣ ଅତତି ବା ବ୍ୟାପ୍ନତି, ସେହିଭଳି ଭାବେ ତୁମର ଠାରୁ ଏହି କିରଣ ଆସୁଛି, ମହାଭାବର କିରଣ ପ୍ରକାଶ ହେଉଛି ସାରା ବିଶ୍ୱକୁ। ଏ କ'ଣ ଏଇ ଏଇ ମହାଭାବଟାକୁ ସେମାନେ ପ୍ରାପ୍ତ ହେବେ, ଏ କିରଣଟା ପ୍ରାପ୍ତ ହେବେ, ସାରା ବିଶ୍ୱ ପ୍ରାପ୍ତ ହେବ। ଏଭଳି କାହାର ନଥିଲା, ଏଭଳି ଭକ୍ତି ନଥିଲା, ପ୍ରେମ ନଥିଲା କାହାର। ପ୍ରଥମତର ପାଇଁ ଦେଖିଲେ ଉଦ୍ଧବ ଦେଖିଲେ ଏଇଟା ସର୍ବାତ୍ମା ଚାଷୁ, ସର୍ବାତ୍ମା ଚାଷୁ ଭାବସ୍ତେତି ସ ଇତି ଶ୍ଳେଷଣ ତ ଲକ୍ଷଣ ବି ପ୍ରକଟୀକୃତମ। ଆର ଆଉ ଗୋଟେ ମଧ୍ୟ ଅର୍ଥ ହେବ ତା'ର ଲକ୍ଷଣ ଯେଉଁ ରହିଛି, ସୂର୍ଯ୍ୟର ଯେଉଁ ଲକ୍ଷଣ ରହିଛି, ତାପ ଆଲୋକ ତାପ ଏସବୁ ସୂର୍ଯ୍ୟର ଲକ୍ଷଣ, ସୂର୍ଯ୍ୟକିରଣ ବା ଏସବୁ ଲକ୍ଷଣ ରହିଛି, ଚନ୍ଦ୍ରର ସେଭଳି ଭାବରେ ରହିଛି, ସେମିତି ମହାଭାବର ଲକ୍ଷଣ ହେଉଛି ଏଇଟା। ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ବିଚ୍ଛୁରିତ ହେଉଛି। ତେଣୁ ସଚ ମହାଭାବ ପ୍ରେମର ସପ୍ତମ ବିଳାସ, ଏ ପ୍ରେମର ସପ୍ତମ ବିଳାସ ହେଉଛି ମହାଭାବ, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ। ଆମେ ଖାଲି କହିଦେଉଛେ ଯେ ସ୍ଥିତିକି ଯିଏ ଯିବେ ତା'ର ଯେଉଁ ରହିଛି ତା'ର ଆନନ୍ଦଟା ସେମାନେ ସେଠି ଉପଭୋଗ କରିବେ, ଆସ୍ୱାଦନ କରିବେ ସେ ଆନନ୍ଦଟା, କେଉଁ ଆନନ୍ଦ ସେ ରହିଛି। ଭବତୀ ନା ନ ତୁ ଅନ୍ୟାସ୍ୟଂ, ଏଠି କୁହାଗଲା ନା ଭବତୀ ନାମ ସର୍ବୋତ୍ତଭାବ ଅଧିକୃତ ଭବତୀ ନାମ, ଭବତୀ ନାମ କହିବାର ଉଦ୍ଦେଶ୍ୟ ହେଉଛି ଆଉ କାହାର ନାହିଁ, କେବଳ ଆପଣଙ୍କର ହିଁ ଅଛି। ବିଶ୍ୱନାଥ ଠାକୁର କହୁଛନ୍ତି ଲକ୍ଷ୍ମୀଆଦି ନାମ ଅପି ଇତ୍ୟର୍ଥ, ଲକ୍ଷ୍ମୀ ଏ ଯେଉଁ ଭଗବାନଙ୍କର ଯେଉଁ ଲକ୍ଷ୍ମୀ ସବୁ ଯେଉଁ 16108 ରାଣୀ ତାଙ୍କ ସବୁ ଲକ୍ଷ୍ମୀ, ସେମାନେ ସବୁ ଲକ୍ଷ୍ମୀ, କିନ୍ତୁ ତାଙ୍କ ପାଖରେ ଏ ଭାବ ନାହିଁ, ଏ ମା ଭାବଟା ନାହିଁ, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା ଲକ୍ଷ୍ମୀଆଦି ନାମ ଅପି ଅତ୍ୟର୍ଥ। କିଦୃଶ କେମିତି ନା ଅଧିକୃତ ଅଧିକାର ବିଷୟୀକୃତ ତତ୍ରା ଅଧିକାର ହୋତିଭ୍ୟ ଏବ ପରମେଶ୍ୱରେଣ ଦତ୍ତୋ ନାନ୍ୟଭ୍ୟ ଇତି ଭାବ, ଏ ଅଧିକାର ଏଇଟାକୁ ଭଗବାନ ପ୍ରଦାନ କରିଛନ୍ତି ତୁମକୁ, ପ୍ରଦାନ କଲେ ଏ ମହାଭାବର ଅଧିକାର ପ୍ରଦାନ କଲେ, ସିଏ ଆଉ କିଏ ଦେଇନାହାନ୍ତି, ନାନ୍ୟଭ୍ୟ ବା ଆଉ କିଏ ପ୍ରାପ୍ତ ହେଇନାହାନ୍ତି। ଅତଏବ ବିରହେଣ କର୍ତ୍ତା, ଯେ ତୁମେ ବିରହରେ ଏ ଯେଉଁ ତୁମେ ଏ ଯେଉଁ ମେ ମମ ମହାନ ଅନୁଗ୍ରହ କୃତ, ଏଇ ଯେଉଁ ଆଜି ମୁଁ ତୁମର ଯେଉଁ ଭାବ ଦେଖିଲି, ମହାଭାବକୁ ଦେଖିଲି, ଏ ମୋ ପ୍ରତି ବହୁତ ଅନୁଗ୍ରହ ହେଲା, ଅନୁଗ୍ରହ କୃତ। ଦିବ୍ୟୋନ୍ମାଦ ଚିତ୍ର ଜଳପାଦି ମହାଭାବ ଭେଦାନ୍ ଦର୍ଶୟତି ଇତି ଭାବ, ଯେଉଁ ମୁଁ ପାଠ କଲେ ଯେଉଁ 10ଟି ଶ୍ଳୋକ 12-21 ହେଉଛି ଚିତ୍ର ଜଳ୍ପ, ଦିବ୍ୟ ଉନ୍ମାଦ କଥା, ଦିବ୍ୟ ଉନ୍ମାଦ ଆଜି ଦେଖିଲେ ଇଏ ଦେଖିଲେ ଏସବୁ ଜିନିଷ ତାଙ୍କ ମହା ତାଙ୍କ ପ୍ରତି ମହା କ'ଣ ଅନୁଗ୍ରହ ହେଲା ବୋଲି ସେ ଅନୁଭବ କରୁଛନ୍ତି, କୃତ୍ୟକୃତ୍ୟ ହେଇଯାଉଛନ୍ତି। ଯଦି ଭବତୀ ନା ବିରହ ନ ଭବିଷ୍ୟତି ତଦା କୃଷ୍ଣ ନ ମାଙ୍ଗ ପ୍ରସ୍ତାପ୍ୟ ସତ୍, ଯଦି କୃଷ୍ଣ ଏଠି ମୋତେ ପଠେଇ ନଥାନ୍ତେ ତାହେଲେ ମୁଁ ଏସବୁ ଜିନିଷ ଜାଣିପାରିନଥାନ୍ତି। ତେଣୁ ତାଙ୍କର ଅନୁଗ୍ରହ, କୃଷ୍ଣଙ୍କର ଅନୁଗ୍ରହରୁ ଆପଣ ଅନୁଗ୍ରହ ମୁଁ ଲାଭ କଲି, ଭଗବାନ କୃପା ଆମେ କେମିତି ପ୍ରାପ୍ତ ହେବା, ସିଧାସଳଖ ପାଇଯିବା, ବୈଷ୍ଣବଙ୍କର କୃପାରୁ ଆମେ ଭଗବାନ କୃପା ପ୍ରାପ୍ତ ହେବା। ତେଣୁ ଅହଂ ଚ ଏତତ୍ ଆଶ୍ଚର୍ଯ୍ୟଂ ନା ଦ୍ରକ୍ଷ୍ୟମ ଇତି ସ୍ୱଭାଗ୍ୟପରା ବଧି ଅଧିରୁକ୍ତ ଅଧିରୁକ୍ତ, ଯଦି ତାଙ୍କର ଅହଂ ଚ ତତ୍ ଏତତ୍ ଆଶ୍ଚର୍ଯ୍ୟଂ ନା ଦକ୍ଷ, ମୁଁ ଏଇସବୁ ଆଶ୍ଚର୍ଯ୍ୟ କଥାକୁ ଦେଖିପାରିନଥାନ୍ତି, ଯଦି ମୁଁ ଏବେ ଆସିନଥାନ୍ତି ବା ଆଉ କିଏ ଆସିଥାନ୍ତା ମୁଁ ଏଇଟା ଦେଖିପାରିନଥାନ୍ତି। ସ୍ୱଭାଗ୍ୟ ପରା, ଏ ମଧ୍ୟ ମୋର ଭାଗ୍ୟ, ପରମ ଭାଗ୍ୟ, ଏବଂ ଏଇଟା ମଧ୍ୟ ଆମର ଭାଗ୍ୟ ଯେ ଆମେ ଏସବୁ ଶୁଣୁଛେ ବା କହୁଛେ, ଏଇଟା ମଧ୍ୟ ଆମର ଭାଗ୍ୟ। ଯଦି ଏଇଟା ଆମେ ଆଜି ପଢ଼ିନଥାନ୍ତେ ଆଜି ଆଇଟମ୍ ଜାଣିପାରିନଥାନ୍ତେ କେତେ ଭାଗବତ ବହୁତ ଜିନିଷ ରହିଛି ଆମେ କ'ଣ ଜାଣୁଛେ ନା କ'ଣ, ଯେତିକି ପଢ଼ୁଛେ ଯେତିକି ଶୁଣୁଛେ ସେତିକି ଜାଣୁଛେ। ସେ ସାଗର ସାଗର ତା ଭିତରେ ମଧ୍ୟ ବହୁତ ଜିନିଷ ରହିଛି, ଆମେ ଯେତିକି ପ୍ରାପ୍ତ ପାଇଛୁ ଆମେ ଆପଣଙ୍କୁ ଦେଉ ସେତିକି, ଆମେ ଅଧିକା ଦେଇପାରିବୁ ନାହିଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ନନୁ ତରି ତେନ ସହ ବିୟୋଗ ନ ସ୍ୟାତ୍, ଏଇଟା କହୁଛି ସତେଇଶ ଶ୍ଲୋକ ତ, ତେଣୁ ତରି ତେଣୁ ତେନ ସହ ବିୟୋଗ ନ ସ୍ୟାତ୍। ତା ପୂର୍ବ ଶ୍ଲୋକରେ ଯେଉଁ କୁହାଗଲା ନା ଯେ ତମେ ସବୁ ତ୍ୟାଗ କରିକି ତାଙ୍କୁ ବରଣ କଲ, ତେଣୁ ତମ ତାଙ୍କର ସହିତ କେବେ ବିୟୋଗ ନାହିଁ। ସତ୍ୟମ ସତୁ ଭକ୍ତରେ ବା ଉତ୍କର୍ଷ ବିଶେଷାର୍ଥ ମିଥ୍ୟା, ପ୍ରକୃତରେ ଭଗବାନ ସେଇଠି ରହିଛନ୍ତି। ଭଗବାନ ଯେ ଭଗବାନ କାହିଁ ବୃନ୍ଦାବନ ତ୍ୟାଗ କରିକି ଭଗବାନ କୁଆଡ଼େ ଯାଆନ୍ତି ନାହିଁ, ଭଗବାନ ସେଇଠି ରହିଛନ୍ତି, ଅପ୍ରକଟ ଲୀଳା ଚାଲିଛି ତାଙ୍କର ଭଗବାନଙ୍କର। ତେଣୁ ସତ୍ୟମ ସତୁ ଭକ୍ତରେ ବା ଉତ୍କର୍ଷ ବିଶେଷାର୍ଥ ମିଥ୍ୟା, କିନ୍ତୁ ଏ ଭକ୍ତଙ୍କର ଉତ୍କର୍ଷ ଦେଖାଇବା ପାଇଁ, ଭକ୍ତ କିଭଳି ଭାବରେ ଭଗବାନ ଭଲ ପାଇବ ଏ ଉତ୍କର୍ଷ ଦେଖାଇବା ପାଇଁ ଭଗବାନ ଏ ଅପ୍ରକଟ ଲୀଳା କରୁଛନ୍ତି। ସର୍ବପ୍ରିୟଜନେଭ୍ୟୋ ଜୁଏମ୍ ଧନ୍ୟତମା, ଭଗବାନଙ୍କ ବହୁତ ପ୍ରିୟ ଅଛନ୍ତି। ଭଗବତ ଗୀତାରେ କହିଲେ ଇଏ ମୋର ପ୍ରିୟ, ସିଏ ମୋର ପ୍ରିୟ, ସିଏ ମୋର ପ୍ରିୟ, ଦ୍ୱାଦଶଧ୍ୟାୟରେ ଭଗବାନ କହିଲେ ଅଦୃଷ୍ଟା ସର୍ବଭୂତାନାଂ ମୈତ୍ର କରୁଣ ଏବ ଚ ନିର୍ମମ ନିରହଙ୍କାର ସମଦୁଃଖ ସୁଖକ୍ଷମୀ ସନ୍ତୁଷ୍ଟ ସତତଂ ଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ ମୟ ଅର୍ପିତ ମନବୁଦ୍ଧି ଯୋ ମଦ୍ଭକ୍ତ ସମେ ପ୍ରିୟ। ଦ୍ୱାଦଶ ଅଧ୍ୟାୟରେ ବହୁତ କହିଲେ ଏ ମୋର ପ୍ରିୟ, ସେ ମୋର ପ୍ରିୟ, ସେ ମୋର ପ୍ରିୟ, ସେ ମୋର ପ୍ରିୟ, ଧର୍ମାମୃତ ଇଦମ ଯଥୋକ୍ତମ ପରିପାଦେ ସଦଧାନ ମତପୂର୍ଣ୍ଣ ଭକ୍ତା ଆସ୍ତେ ବି ଅତିମ ଆମେ ପ୍ରିୟା। ଏଇସବୁ ଯେଉଁ ଲକ୍ଷଣ ସବୁ ରହିଛି ଏସବୁ ଯେଉଁମାନେ ଯାହାଙ୍କର ଅଛି ସେମାନେ ଅତିବ ମୋର ଅତ୍ୟନ୍ତ ପ୍ରିୟ, ଦ୍ୱାଦଶ ଅଧ୍ୟାୟରେ କହିଲେ। ତେଣୁ କିନ୍ତୁ ଅନ୍ତିମରେ କହିଲେ ଅଷ୍ଟାଦଶ ଅଧ୍ୟାୟରେ ଯେ କହିଲେ କ'ଣ ନା ଜୟ ଇଦମ୍ ପରମ ଗୁହ୍ୟଂ ମଦ୍ଭକ୍ତିଷୁ ଅଭିଧାସତି। ଏଇ ଯେଉଁ ଭଗବାନ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ, ତିନି ପ୍ରକାର ଜ୍ଞାନ ଦେଲେ, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ, ତେଣୁ ଏଇ ଯେଉଁ ଗୁହ୍ୟତମ ଜ୍ଞାନ ଦେଲେ ଏଇଟାକୁ ଯିଏ ମୋର ଭକ୍ତମାନଙ୍କ ମଧ୍ୟରେ ପ୍ରଚାର କରିବେ, ଜୟତ ଏଦମ୍ ପରମ ଗୁହ୍ୟଂ ମଦ୍ଭକ୍ତି ସୁବିଧା ଭକ୍ତିଂ ପରାଂ ଭଗବତୀ, ସେ ଶ୍ରେଷ୍ଠ ଭକ୍ତି ଲାଭ କରିବେ, ଭଗବତୀ ଭକ୍ତି ଲାଭ କରିବେ, ପ୍ରତିଲଭ୍ୟ କାମ ତାଙ୍କର ଯେଉଁ କାମ ରୋଗ ରହିଛି ସେଇଟା ଦୂର ହୋଇଯିବ। ନ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ, ତାଙ୍କଠାରୁ ଆଉ କିଏ ମୋର ଅଧିକ ପ୍ରିୟ ନୁହନ୍ତି। ଅଂଶ ତସ୍ମାତ୍ ଅନୁଷ୍ଠ କଶ୍ଚିନ୍ ମେ ପ୍ରିୟକୃତମ ଭବିତା ନଚ ମେ ତସ୍ମାତ୍ ଅନ୍ୟ ପ୍ରିୟତର ଭୁବି, ଅତୀତରେ କେହି ନଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ, ତାଙ୍କଠାରୁ ଆଉ କିଏ ଅଧିକ ମୋର ପ୍ରିୟ ହେବେ ନାହିଁ। ତେଣୁ ସିଏ ହେଉଛନ୍ତି ଏଇ ଗୋପୀମାନେ, ଆଙ୍କୁ କହିଲେ ମଧ୍ୟ ଭଗବାନ କହିଲେ ଉଦ୍ଧବଙ୍କୁ ଦଶ ଏକାଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ କହିବେ, ଉଦ୍ଧବ ତମର ସତ୍ୟନ୍ତ ଅତ୍ୟନ୍ତ ପ୍ରିୟ, ଏକାଦଶ ସ୍କନ୍ଧ ଚଉଦ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି। ନ ତଥା ଆମେ ପ୍ରିୟତମ, ପ୍ରିୟ ପ୍ରିୟତର ପ୍ରିୟତମ ତିନି ପ୍ରକାର କ୍ୟାଟେଗୋରି ରହିଛି। ପ୍ରିୟ ଉପରେ ହେଉଛି ପ୍ରିୟତର, କମ୍ପାରେଟିଭ୍ ପଜିଟିଭ୍ ପଜିଟିଭ୍ କମ୍ପାରେଟିଭ୍ ସୁପରଲେଟିଭ୍, ପ୍ରିୟତମ ହେଉଛି ଅତ୍ୟନ୍ତ ଉନ୍ନତ ସ୍ତରର। ତେଣୁ ଭଗବାନ କହିଲେ ଉଦ୍ଧବକୁ ନ ତଥା ଆମେ ପ୍ରିୟତମ, ମୋର ଏତେ କିଏ ପ୍ରିୟତମ ନୁହନ୍ତି, ଆତ୍ମଜୋନି ଯଦି ଉଦ୍ଧବ କହିବେ ପ୍ରଭୁ ଆପଣଙ୍କ ପୁତ୍ର ବ୍ରହ୍ମା ନା ସିଏ ମୋର ଏତେ ପ୍ରିୟ ନୁହନ୍ତି, ଆତ୍ମଜୋନି ନା ଶଙ୍କର ନା ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ନା ଶଙ୍କର ନା ସଂକର୍ଷଣ ନା ସିଏ ମଧ୍ୟ ନୁହଁ, ନ ସଂକର୍ଷଣ ନା ଲକ୍ଷ୍ମୀ ନା ନୈବଶ୍ରୀ ସିଏ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଏମିତିକି ନୈବାତ୍ମା ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ, ଯଥା ଭଗବାନ ତମେ ଯେତେ ମୋର ପ୍ରିୟ। ତେଣୁ ଏ ଉଦ୍ଧବ କହୁଛନ୍ତି, ଗୋପୀମାନଙ୍କୁ କହୁଛନ୍ତି, ଆପଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ। ସନାତନ ଗୋସ୍ୱାମୀ ଏଇଟା କହିଲେ ସର୍ବପ୍ରିୟଜନେଭ୍ୟ ଜୁଏମ୍ ଧନ୍ୟତମା, ଯେତେ ଭଗବାନ ପ୍ରିୟତମ ଛାଡ଼େ ନାରଦମୁନି, ନାରଦମୁନି ଦ୍ୱାରକୁ ଅଧିକାଂଶ ସମୟରେ ଯାଆନ୍ତି, ନାରଦମୁନି ଅଧିକାଂଶ ସମୟରେ ଦ୍ୱାରକାରେ ରହନ୍ତି, ନାରଦମୁନିଙ୍କ ଉପରେ ଅଭିଶାପ ରହିଛି ଦକ୍ଷଙ୍କର, ସେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବେ ନାହିଁ, ତିନି ଦିନରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ପ୍ରଭୁପାଦ ମହାରାଜ କହିଛନ୍ତି। ଆମର ଆମେ ସେହି ସମ୍ପ୍ରଦାୟରେ ଆସିଛୁ, ଆମେ କେଉଁଠି ଗୋଟିଏ ଦିନ ଗୋଟିଏ ସ୍ଥାନରେ ଅଧିକା ସମୟ ରହିପାରିବୁ ନାହିଁ, ଦକ୍ଷଙ୍କର ସାପ ଅଛି ଆମେ କେମିତି ରହିବୁ। କିନ୍ତୁ ଦ୍ୱାରକାରେ ପିଣ୍ଡରିକ କ୍ଷେତ୍ରରେ ସବୁ ସେମାନେ ରହୁଥିଲେ, ସେଠି ଦକ୍ଷଙ୍କର ସାପ କାମ କରୁନଥିଲା, ତେଣୁ ନାରଦମୁନି ସବୁବେଳେ ଭଗବାନ ପାଖକୁ ଯାଆନ୍ତି, ଦେଖନ୍ତି ସବୁ କଥା ରହିଛି, ବହୁତ କଥା ଆସିବ ଏ ଦଶମ ସ୍କନ୍ଧରେ, ସେସବୁ ଲୀଳା ସବୁ ଆସିବ, ଭଗବାନ ଲୀଳା ସବୁ ଆମେ ଶୁଣିବା। ତେଣୁ ଗୋଟେ ଥର ଭଗବାନ ଗୋଟେ ଲୀଳା କଲେ, ଜ୍ୱର ଲୀଳା କଲେ, ଜ୍ୱର ଲୀଳା ଭଗବାନ ଭଗବାନ ଜ୍ୱର ଲୀଳା ବର୍ତ୍ତମାନ କରିବେ। ପାଞ୍ଚ ତାରିଖରେ ହେବ କ'ଣ ସ୍ନାନ ପୂର୍ଣ୍ଣମୀ ଜୁନ୍ ପାଞ୍ଚ, ତାପରେ ଜ୍ୱର ଆରମ୍ଭ ହେଇ ପନ୍ଦର ଦିନ ଅଣସର ଅଣସର ଭଗବାନ ଜ୍ୱର ହେଇଗଲା। ତେଣୁ ଭଗବାନ ସଚ୍ଚିଦାନନ୍ଦ ବିଗ୍ରହ, ତାଦେହରେ କ'ଣ ଜ୍ୱର ଅଛି ନା କ'ଣ ଅଛି, କିନ୍ତୁ ଲୀଳା କଲେ ଜ୍ୱର ଲୀଳା। ଗୁରୁଦେବ ମଧ୍ୟ ଯେଉଁ କରନ୍ତି ସେଇଟା ମଧ୍ୟ ଲୀଳା ବୋଲି କୁହାଯାଏ। ଆମର ଶିଶୁ ମଧ୍ୟ କରନ୍ତି ସେ ମହାରାଜ ବା ଭକ୍ତି ସବୁ ଦାମୋଦର ଗୁରୁ ମହାରାଜ, ଏମାନେ ସବୁ ଯେଉଁ ଲୀଳା ଯେଉଁ ରହିଛି ଲୀଳା, ଆମର ରାଧାମୋହନ ମହାରାଜ ବର୍ତ୍ତମାନ ଲୀଳା କରୁଛନ୍ତି, ମାନେ ଇଏ କ'ଣ ଅସୁସ୍ଥ ହେବାର ଲୀଳା କରୁଛନ୍ତି। ଇଏ ଗୋଟେ ଲୀଳା, ତେଣୁ ଭଗବାନ ଗୋଟେ ଲୀଳା କଲେ, ଅସୁସ୍ଥ ହେବାର ଲୀଳା କଲେ। ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ, ବୈଦ୍ୟ କ'ଣ ତାଙ୍କ କାମ ଦେବ, ତାଙ୍କୁ କି ବୈଦ୍ୟ ତାଙ୍କୁ ଦେବ, ସେ ତ ସବୁ କ'ଣ ଅଗଧ ରାଜ, ସିଏ ଔଷଧ ମାନଙ୍କ ରାଜା, ସିଏ ଅଗଧ ରାଜ, ଅଗଧ ହେଉଛି ଔଷଧ, ଅଗଧ ରାଜ ହେଉଛନ୍ତି ସିଏ, ତାଙ୍କୁ କ'ଣ ଅଗଧ ଦିଆଯିବ, ତାଙ୍କୁ କ'ଣ ଔଷଧ ଦିଆଯିବ। ତେଣୁ ବୈଦ୍ୟମାନେ କ'ଣ ଦେବେ, ନାରଦ ମୁନି ଆସିଲେ, ସାଧୁ ବୈଦ୍ୟ, ସାଧୁ ବୈଦ୍ୟ ଇଏ ହେଉଛନ୍ତି ଆମର, ଇଏ ହେଉଛନ୍ତି କିଏ ଆମର ବ୍ୟାସଦେବ ହେଉଛନ୍ତି ସାଧୁ ବୈଦ୍ୟ, ଆମକୁ ଖାଲି ଔଷଧ ଦେଇନାହାନ୍ତି, ଔଷଧ ରାଜାକୁ ପ୍ରଦାନ କରିଛନ୍ତି ଅଗଧ ରାଜ। ଅଗଧ ରାଜ ହେଉଛି ଭାଗବତମ ହେଉଛି ଅଗଧ ରାଜ, ଯେତେ ଔଷଧ ଅଛି ସବୁଠାରୁ ଔଷଧ ଭିତରେ ଶ୍ରେଷ୍ଠ ହେଉଛି ଏଇଟା। ଭବୁ ସଦାଛତ୍ର ମନ ବିରାମାତ୍, ଭଗବତ ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କହିଲେ ପରିକିତ ମହାରାଜ, ଭବୌ ସଦାତ୍, ଭବରବର ଔଷଧ ହେଉଛି ଏଇଟା ଭାଗବତମ ଭଗବାନ କଥା, ଭବୌ ସଦାତ୍ ଔଷଧ ଔଷଧ ରାଜ ବୋଲି କୁହାଗଲା। ଅଗଧ ରାଜ ଆ ପୂର୍ବରୁ ଶୁଣୁଥିଲେ ଆମେ ଅଗଧ ରାଜ ଔଷଧ ଶ୍ରେଷ୍ଠ। ନାରଦ ମୁନି କହିଲେ, ପ୍ରଭୁ ଆପଣ କୁହନ୍ତୁ କେମିତି ଆପଣ ଭଲ ହେବେ, ଆମେ ପାରୁନାହୁଁ, ଆପଣ ଭଲ କରିପାରୁନାହୁଁ ନା, ମୋର ଯିଏ ଅଛି ପ୍ରିୟ ବ୍ୟକ୍ତି ତାର ଯଦି ପାଦ ଧୋଳି ଟିକେ ମୋତେ ମତାରେ ଲଗେଇଯିବ ତାହେଲେ ମୋର ରୋଗ ଭଲ ହେଇଯିବ, ମୋର ଜ୍ୱର ଭଲ ହେଇଯିବ। ହଁ ନାରଦ ମୁନି କହିଲେ, ଏ 16108 ଅଛନ୍ତି ଆଉ କ'ଣ କେଉଁଠି ଯିବା, କ'ଣ ଏଇଠି ଯାଇ ମାଗିଦେବା, ପାଖରେ ଅଛନ୍ତି ଦ୍ୱାରକାରେ ଭଗବାନ ରହିଛନ୍ତି, ତାଙ୍କ ରାଣୀମାନେ ସବୁ ରହିଛନ୍ତି, ତାଙ୍କୁ କହିଦେଲେ ତାଙ୍କ ପତ୍ନୀମାନେ କହିଲେ, ଭଗବାନ ସିଏ ପ୍ରଭୁ ଆମର, ଆମର ପାଦ ଧୂଳି ତାଙ୍କ ମଥାରେ ଲଗେଇବୁ, ଆମେ ନଟକୁ ଯିବୁ ନା କ'ଣ। ତେଣୁ ନାରଦ ମୁନି 16108 ରାଣୀ ପାଖକୁ ଯିବା ପାଇଁ କେତେ ସମୟ ଲାଗିବ ନା, ଜଣଙ୍କ ପାଖକୁ ଯାଇକି ସାଙ୍ଗେ ସାଙ୍ଗେ ଯାଇ ପାଦ ଧୂଳି ପିନ୍ଧି ଆସିବନି, ତାଙ୍କୁ କହିବ 5-10 ମିନିଟ୍ ଲାଗିବ, ଇଣ୍ଟୁ 16108 କେତେ ମିନିଟ୍ ହବ ହିସାବ କର। ଏତିକି ସମୟ ଗଲା ପରେ ଧଇଁ ଚଇଁ ହେଇକିରି ନାରଦ ମୁନି ଆସି କହୁଛନ୍ତି, ପ୍ରଭୁ ଆଉ ମିଳିଲାନି କେଉଁଠି ଦରକାର, କୁଆଡ଼େ ସବୁ ଗଲେ ନା, ସବୁ ରାଣୀମାନଙ୍କ ପାଖରେ ଯାଇ ପହଞ୍ଚିକରି କହିଲେ ମନା କେହି ଦେଲେନି ନା, ବୃନ୍ଦାବନ ଯାଇଛି ଆଉ ସବୁ କୁଆଡ଼େ କୁଆଡ଼େ ଗଲେ ସବୁ ମଧ୍ୟ ନାରଦ ମୁନି ଆଉ ସବୁ କୁଆଡ଼େ କୁଆଡ଼େ ଯାଇକିରି ସବୁ ଯେତେ ବ୍ରହ୍ମା ଶିବ ଆଦି ସମସ୍ତେ ଯେତେ ରହିଛନ୍ତି ଭଗବାନ ପ୍ରିୟ ସମସ୍ତେ ସବୁ, ତେଣୁ କହିଲେ ଆଚ୍ଛା ବୃନ୍ଦାବନ ଯାଇଛି ନା, ବୃନ୍ଦାବନଟା ଯାଇନି ନା, ଯାଉନୁ ସେଠିକି ଚେଷ୍ଟା କର ଟିକେ। ବୃନ୍ଦାବନ ଯାଇ ପହଞ୍ଚିକି ନାରଦ ମୁନି ବହୁତ ସମୟ ଲାଗିବ ନାହିଁ, ଗୋଟେ ମିନିଟ୍ ଯଦି ପହଞ୍ଚିଯିବେ, ତେଣୁ ସେଠି ଯଦି ପହଞ୍ଚିଗଲେ ଗୋପୀମାନ ପାଖରେ ଯଦି ପହଞ୍ଚିଗଲେ କହିଲେ, ଗୋପୀମାନେ ଦେଖିଥିଲେ ନାରଦ ମୁନିକୁ ବେଢ଼ିଗଲେ ସମସ୍ତେ, ଯେମିତି ଉଦ୍ଧମ ବର୍ତ୍ତମାନ ବେଢ଼ି ଯାଇଛନ୍ତି, କିନ୍ତୁ ବେଢ଼ିଗଲେ କ'ଣ ହେଲା ପ୍ରଭୁଙ୍କ କଥା କ'ଣ କେମିତି ଚାଲିଛି। ତେଣୁ ସେ କହିଲେ ଭଗବାନଙ୍କୁ ବର୍ତ୍ତମାନ ଜ୍ୱର ହୋଇଯାଇଛି, ତାଙ୍କୁ ବହୁତ ଅସୁବିଧାରେ ଅଛନ୍ତି, ସିରିୟସ୍ କଣ୍ଡିସନରେ ଅଛନ୍ତି, ସିରିୟସ୍ ନା, ସିଏ ତାଙ୍କର ଦରକାର ଟିକେ ଆପଣଙ୍କ ପାଦ ଧୂଳି ଟିକେ ଦେଲେ, ତାଙ୍କ ମଥାରେ ଲଗେଇଦେଲେ ଠିକ୍ ହେଇଯିବ ସିଏ, ହଁ ଏକଥା ଶୀଘ୍ର ଯିବ, ଶୀଘ୍ର ନିଅ ବସ୍ତା ଆଣ, ବସ୍ତା ବସ୍ତା ବସ୍ତାରେ ଭରି କରିଦେଲେ ନିଅ, ଯେତେ ନେଉଛ ନିଅ, ହଁ ସେଠି ତ ଭ୍ରଜରଜ ସବୁ ରହିଛି, ଭଗବାନ ପାଦ ଧୂଳି ରହିଛି, ପାଦରଜ ସେଠି ରହିଛି। ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ, ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ, ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଏଭଳି ଭାବରେ ବୃନ୍ଦାବନ ତଧାମ ବୃନ୍ଦାବନ, ଭଗବାନ ଧାମ ଭଗବାନ ଭଳି ପୂଜ୍ୟ ତଧାମ ବୃନ୍ଦାବନ, ଭାଇ ପହଞ୍ଚିଗଲେ ବୃନ୍ଦାବନରେ, ପହଞ୍ଚିକି ଆଣିକି ପଳେଇ ଆସିଲେ, ଗୋପୀମାନେ ଦେଖନ୍ତୁ ଭଗବାନ ଭଲ ହେଇଗଲେ, ଭଗବାନ ପ୍ରିୟ, ଗୋପୀମାନଙ୍କର ଆଉ କିଏ ତାଙ୍କ ପ୍ରିୟ ଅଛନ୍ତି? ତେଣୁ ଏଠି କୁହାଯାଉଛି, ଉଦ୍ଧବ କହୁଛନ୍ତି ଯେ ଜୁୟଂ ସର୍ବପ୍ରିୟ ଧନେଭ୍ୟୋ ଜୁୟଂ ଧନ୍ୟତମା ଭବତୀ ଭବତୀ ବୋଲି କହିଲେ ପୁଣି ଜୁୟଂ କହିଦେଲେ, ଏତେ ଅନ୍ତରଙ୍ଗ ତାଙ୍କୁ ଏତେ ଭଲ ଲାଗୁଛି, ଜୁୟଙ୍କରେ ତମେ ଭବାନ କହିଲେ ଆପଣ, ଜୁୟଂ କହିଲେ ତମେ, କିନ୍ତୁ ଏତେ ତାଙ୍କର ପ୍ରିୟ ହେଇଯାଇଛନ୍ତି ମହୋ ଭାଗ୍ୟ କହିକିରି ପୁଣି ଜୁୟଂ ଶବ୍ଦ ବ୍ୟବହାର କଲେ, ଜୁୟଂ ସର୍ବପ୍ରିୟ ଧନେଭ୍ୟ ଜୁୟଂ ଧନ୍ୟତମା, ତମେ ହେଉଛ ସମସ୍ତଙ୍କର ଯେତେ ପ୍ରିୟଜନ ଅଛନ୍ତି ଭଗବାନଙ୍କର ତାଠୁ ଶ୍ରେଷ୍ଠ ହେଉଛନ୍ତି ତମେ, ପ୍ରିୟତମା ଧନ୍ୟତମା କିଙ୍ଗ ପୁନର୍ ମହାଲକ୍ଷ୍ମୀୟା, ମହାଲକ୍ଷ୍ମୀ କଥା କ'ଣ କହିବା, ସିଏ ତମେ ଆପଣଙ୍କର ଇଏରେ ଆସିବେ ନାହିଁ। ତେଣୁ ଏଇଭଳି ଭାବରେ ସତେଇଶ ଶ୍ଳୋକରେ କୁହାଗଲା। ତେଣୁ ଏଠି ଇଏ ଓଡ଼ିଆରେ କୁହାଯାଇଛି ଯେ ଗୋପୀଗଣ କେବଳ ଉଦ୍ଧବଙ୍କୁ ନୁହନ୍ତି, ସମଗ୍ର ଜଗତରେ ଭଗବତ ପ୍ରେମର ଆନନ୍ଦ ଉଦ୍ଘାଟନ କଲେ। ତାଙ୍କ ପୂର୍ବରୁ କେହି ଏଇସବୁ ଏତେ ଯେଉଁ ମହାଭାବ କଥା କେହି ନଥିଲେ, ପ୍ରାପ୍ତ ହୋଇନଥିଲେ, ଆମେ ସେଇଟା କହିଛୁ। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ମହାପ୍ରଭୁଙ୍କ ପୂର୍ବରୁ ଲୋକମାନେ ଅଢ଼େଇଟି ରସ ଭିତରେ ଥିଲେ, ଏ ଉନ୍ନତ ଉଜ୍ଜଳ ରସ ଭଗବାନ ଦେଲେ, ମହାପ୍ରଭୁ ଦେଲେ ଉନ୍ନତ ଉଜ୍ଜଳ ରସ, ଏ ଭକ୍ତି ରସ ଯେଉଁ ରହିଛି ସବୁଠୁ ଶ୍ରେଷ୍ଠ ରସ ହେଉଛି ଏ ଶୃଙ୍ଗାର ରସ, ମାଧୁର୍ଯ୍ୟ ରସ। ତେଣୁ ଏଇ ରସ ମହାପ୍ରଭୁଙ୍କ ପୂର୍ବରୁ କେହି ଜାଣିନଥିଲେ, ସେଇଟା ମହାପ୍ରଭୁ ଦେଲେ। କ'ଣ ସୋମର ପାଇଥିମ ଉନ୍ନତ ଉଜ୍ଜଳ ରସାଙ୍ଗ ସ୍ୱଭକ୍ତି ଶ୍ରିୟମ ହରିପୁରର ସୁନ୍ଦର ଦ୍ୱିତୀୟ କନ୍ଦପ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ଫୁରୁଥିବା ସତୀନନ୍ଦନ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆଶୀର୍ବାଦ ଦେଇଛନ୍ତି ଭକ୍ତମାନଙ୍କୁ, ଏମାନେ ଶ୍ରୋତାମାନଙ୍କୁ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଛନ୍ତି। ଅନର୍ପିତ ଚରିଂ ଚିରାଦ କରୁଣୟାବତୀର୍ଣ୍ଣ କଳୌ, ବହୁ କାଳ ଧରି ଯେଉଁଟା ଅର୍ପଣ ହେଇ କରାଯାଇନଥିଲା, ଚରିଂ ଚିରାଦ ବହୁ କାଳ ଧରିକିରି କରୁଣୟାବତୀର୍ଣ୍ଣ କଳିଯୁଗରେ ମହାପ୍ରଭୁ କରୁଣା କରିକି ଆସିଛନ୍ତି, କରୁଣାବତୀର୍ଣ୍ଣ କରଉ ସମର୍ପିତୁମ ଉନ୍ନତ ଉଜ୍ଜଳ ରସା, ଏଇଟାକୁ ପ୍ରଦାନ କରିବା ପାଇଁ ସମର୍ପିତୁମ ଉନ୍ନତ ଉଜ୍ଜଳ ରସା ସ୍ୱଭକ୍ତି ଶ୍ରିୟମ, ଉନ୍ନତ ଉଜ୍ଜଳ ରସ କ'ଣ ସେଇଟା ନା ସ୍ୱଭକ୍ତି ଶ୍ରିୟମ, ତାଙ୍କରି ଭକ୍ତି ଶ୍ରେଷ୍ଠ ଭକ୍ତି ସ୍ୱଭକ୍ତି ଶ୍ରିୟମ। ହରି ପୁରଟ ସୁନ୍ଦର, ସିଏ ହେଉଛନ୍ତି ହରି, ସେ ସ୍ୱୟଂ ଭଗବାନ ହରି, ସିଏ ପୁରଟ ସୁନ୍ଦର ଦ୍ୱିତୀୟ କଦମ୍ବ ସନ୍ଦୀପିତ, ପୁରଟ ସୁନ୍ଦର କହିଲେ ଆଉଟା ସୁନା ଭଳି ତାଙ୍କର ରଙ୍ଗ ଥିଲା ମହାପ୍ରଭୁଙ୍କର ଦୂତି, ଏଇଭଳି ଭାବରେ ତାଙ୍କ ଶରୀରର ରଙ୍ଗ କଦମ୍ବ ସନ୍ଦୀପିତ, ଏଇଭଳି ଭାବରେ ସୁବର୍ଣ୍ଣ ରଙ୍ଗର ସିଏ ଥିଲେ। ସଦା ହୃଦୟ କନ୍ଦରେ ସ୍ଫୁରୁଥିବ, ସେ ସବୁବେଳେ ଆପଣଙ୍କ ହୃଦୟ କନ୍ଦରେ ସ୍ଫୁରିତ ହୁଅନ୍ତୁ, ସ୍ଫୁରୁଥିବ ଇଏ ହେଉଛି ଆଶୀର୍ବାଦ। ସବୁ ମଙ୍ଗଳାଚରଣରେ ତିନୋଟି ଜିନିଷ ରହିଛି, ଗୋଟେ ହେଉଛି ଆଶୀର୍ବାଦ, ନମସ୍କାର ଏବଂ ବସ୍ତୁ ନିର୍ଦ୍ଦେଶ। ତେଣୁ ଚୈତନ୍ୟ ଚରିତାମୃତରେ 14 ଶ୍ଳୋକରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ମଙ୍ଗଳାଚରଣ କରିଛନ୍ତି, ତା ଦେହରୁ ଏଇଟା ହେଉଛି ନମସ୍କାର, ଏ ଆଶୀର୍ବାଦ। ଅନର୍ପିତ ଚରିଂ ଚିରାତ କରୁଣୟା ଅବତୀର୍ଣ୍ଣ କଳୌ ସମର୍ପିତ ଉନ୍ନତ ଉଜ୍ଜଳ ରସାଙ୍ଗ ସ୍ୱଭକ୍ତି ଶ୍ରିୟମ ହରି ପୁରଟ ସୁନ୍ଦର ଦ୍ୱିତୀୟ କଦମ୍ବ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ସଚିନନ୍ଦନ, ଇଏ ହେଉଛି ଆଶୀର୍ବାଦ, ଆଶୀର୍ବାଦ ଦିଆଯାଇଛି। ଆମେ କଥା କହିଛୁ, ଯେଉଁମାନେ ଏଇ ଭାଗବତ ଶୁଣିବେ ସେମାନେ ପ୍ରକୃତରେ ଏ ବେଦ ରୂପକ ସମୁଦ୍ରରୁ ଏ ଲହୁଣୀ ଆସୁଛି, ଏଇଟା ବେଦ ରୂପକ ସମୁଦ୍ର, ଯେମିତି ସମୁଦ୍ର ମନ୍ଥନ ଲୀଳା ରହିଛି, ସମୁଦ୍ର ମନ୍ଥନ ଲୀଳାରୁ ଅମୃତ ବାହାରିଥିଲେ, ଏ ଅମୃତକୁ ସମସ୍ତେ ପ୍ରାପ୍ତ ହୋଇନଥିଲେ, ବହୁତ କଷ୍ଟ କରିଥିଲେ ଅସୁରମାନେ, ଦେବତାମାନଙ୍କଠାରୁ ଅଧିକ କଷ୍ଟ କରିଥିଲେ ସେମାନେ ଅସୁରମାନେ, କିନ୍ତୁ ସେମାନେ ପାଇଲେ ନାହିଁ, ପାଇଲେ ଦେବତାମାନେ ପାଇଲେ, କାରଣ ସେ ଭଗବାନଙ୍କ ଆଶ୍ରୟରେ ଥିଲେ, ଅସୁରମାନେ ଭଗବାନଙ୍କ ଆଶ୍ରୟରେ ନଥିଲେ, ସେମାନେ ପାଇଲେ ନାହିଁ। ତେଣୁ ସେହିଭଳି ଭାବରେ ବେଦ ରୂପକ ସମୁଦ୍ର ଦ୍ୱାଦଶ ସ୍କନ୍ଧରେ ଆସିବ, ସେ କଥା 13 ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି, ବେଦ ରୂପକ ସମୁଦ୍ରକୁ ମନ୍ଥନ କରି ଯେଉଁ ଭାଗବତ ରୂପକ ଯେଉଁ ଲହୁଣୀ ବା ଯେଉଁ ଅମୃତ, ଏଇଟାକୁ ଭଗବାନ ଯେଉଁମାନେ ଅଭକ୍ତ ତାଙ୍କୁ ବଞ୍ଚନା କରିବେ, ଅଭକ୍ତମାନେ ପାଇପାରିବେ ନାହିଁ, ଏଇଠି ଭାଗବତ କଥା ଦିଆହେଇଥିଲେ, ଅମୃତ ଦିଆହେଇଥିଲେ ନା ସମସ୍ତେ ପାଇପାରୁନାହାନ୍ତି, ଯେମିତି ମୋହିନୀ ରୂପରେ ଅସୁରମାନଙ୍କୁ ଦିଆଗଲା ନାହିଁ, କେବଳ ଦେବତାମାନଙ୍କୁ ଦିଆଗଲା, ଏଠି ମଧ୍ୟ ସେଇଭଳି ଭାବରେ ଭାଗବତ ମଧ୍ୟ ସେଇଭଳି ଭାବରେ ଅସୁରମାନେ ଯେଉଁମାନେ ଅଭକ୍ତ ସେମାନେ ପାଇପାରିବେ ନାହିଁ। ତେଣୁ ସୁତ ଗୋସ୍ୱାମୀ ମଧ୍ୟ ଆଶୀର୍ବାଦ ଦେଇଛନ୍ତି ଭକ୍ତମାନେ ଏଇଟା ପ୍ରାପ୍ତ ହୁଅନ୍ତୁ, ଯେଉଁଟା ଏମାନେ ପ୍ରାପ୍ତ ହେଉଛନ୍ତି ସେମାନେ ପ୍ରକୃତ ଧନ୍ୟ କୃତକୃତ ହେଇଯାଉଛନ୍ତି। ସେ ତ କ'ଣ ଇଏ କ'ଣ ଅସୁରମାନେ ସେମାନେ ଆଶା କରି ବସିଥିଲେ କେତେବେଳେ ଆମକୁ ଦେବେ କେତେବେଳେ ଆମକୁ ଦେବେ, ବସିକି ରହିଛନ୍ତି ତାଙ୍କ ସାମ୍ନାରେ ଦିଆଯାଉଛି ସେମାନେ ପାଇପାରୁନାହାନ୍ତି। ବିଚେଚାରି ପାଇଁ ରାହୁଲ ଗଲେ ଛଦବେଶରେ ଯାଇକି ପଶିକି ଟିକିଏ ଅମୃତରେ ପାଇଦିଅନ୍ତୁ, କିନ୍ତୁ ଆମର ଏଠି ଯେଉଁ ଅମୃତ ଦିଆଯାଉଛି ଆମର ଦେଲେ ମଧ୍ୟ ତାକୁ ଟିକିଏ ନିଏ, ଅମୃତ ଟିକିଏ ନିଏ। ଏ ତୋର ଗୋଟେ ଇଏ କ'ଣ କର୍କଶ କଥା କର୍କଶ ସ୍ୱର ତୁ ଗୋଟେ ଏମିତିଆ ତୋ କଥା ଆମେ ଶୁଣବୁ, ଆମେ ବାବୁ ଟିକିଏ ନେ ଟିକିଏ ଅମୃତ ଟିକିଏ ନେ ନା ହେ ଏଇଟାକୁ ଆମେ ନେବୁ, ଆମେ ଯାଚିକି ଦେଲେ ମଧ୍ୟ ସେ ରହୁନାହାନ୍ତି, ଆଉ କ'ଣ କହିବା କ'ଣ କହିବା। ଯଦି ମୋହିନୀ ରୂପରେ ଆସିକିରି ତାଙ୍କୁ ବଞ୍ଚନା କରିକି ତାଙ୍କୁ ଦେଲେ ତେଣୁ ଝଗଡ଼ା ହେଲା, ଅସୁରମାନେ ଯୁଦ୍ଧ କଲେ ସବୁ ଆସିବ କଥା ଆସିବ, କିନ୍ତୁ ଆମେ କହୁଛୁ ଡାକି ଡାକି କହୁଛୁ ଭାବୁ ନିଅ ଭାଗବତ ନିଅ ଭାଗବତ ଅମୃତ ନିଅ ଏ ସେଟା ଗୋଟେ କ'ଣ ଗୋଟେ ସେଇଟା ଆମେ ଶୁଣିବୁ ନାହିଁ, ଆଉ କ'ଣ କହିବ କାହାର ହତଭାଗ୍ୟ କ'ଣ ଆମର ହତଭାଗ୍ୟ କାହାର ହତଭାଗ୍ୟ ଯାହା ହଉ ଆମର ସେତିକି ଭାଗ୍ୟ ଆମେ ସେତିକି କହିଲେ ଆପଣମାନଙ୍କ ସେତିକି ଭାଗ୍ୟ ଆପଣ ସେତିକି ଶ୍ରବଣ କଲେ ଇଏ ଆମର ଭାଗ୍ୟ। ଆଜି ଉଦ୍ଧବ ମଧ୍ୟ ନିଜକୁ ଅହୋ ଭାଗ୍ୟ ମନେ କରୁଛନ୍ତି, ଏଇସବୁ ରସ ଆସ୍ୱାଦନ କରୁଛନ୍ତି ସିଏ, ଆମେ ମଧ୍ୟ ସେଇଭଳି ଭାବରେ ଆସ୍ୱାଦନ କରୁଛେ। ଏମାନେ ଯେଉଁମାନେ ପ୍ରାପ୍ତ ହେଉ ସେମାନେ ଭାଗ୍ୟବାନ, ଆଉ ଯେଉଁମାନେ ପ୍ରାପ୍ତ ହେଲେଣି ସେ ବଞ୍ଚିତ ହେଲେ ସେମାନେ ଅଭାଗା ହତଭାଗା, ସେମାନେ ହତଭାଗା। ମୁଁ ଯେଉଁ କହିଥିଲି ଶିବଜୀ ଦେଇଥିଲେ ଗୁଡ଼େଇକି ଦେଲେ ଧନ ପ୍ରତ୍ନ ଦେଲେ ସେ ଲୋକଟା ଯାଉଥିଲା ଯାଉଥିଲା ଆଖି ବୁଝି ପଳେଇଗଲା, ଏଇଟା ହତଭାଗା। ତେଣୁ ଇଏ ଆମ ଭାଗ୍ୟ, ଏଇଟା ଆମକୁ ସବୁ ସୁଯୋଗ ମିଳିଛି ଏଇଟା ଶ୍ରବଣ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ, କିନ୍ତୁ ଆମେ ଗ୍ରହଣ କରିବା ନାହିଁ, ତେଣୁ ଏଇଟା ଆମର ହତଭାଗା, କ'ଣ କରିବା ଭଗବାନ ଦେଲେ ମଧ୍ୟ ଆମେ ଗ୍ରହଣ କରୁନାହିଁ। ଯାହା ବି ହଉ ଏଠି ଯେଉଁ କୁହାଗଲା କୃପା ବିତରଣ କଲେ ସମସ୍ତଙ୍କ ପ୍ରତି, ଏପରି ସେମାନେ ସମସ୍ତଙ୍କୁ ସେମାନେ କୃପା ବିତରଣ କଲେ, ଆଜି ଆମେ ମଧ୍ୟ ସେ କୃପା ପ୍ରାପ୍ତ ହେଲେ, କିନ୍ତୁ ଯିଏ ଏଇଟା ଶ୍ରବଣ କଲେ ନାହିଁ ସେମାନେ ସେ କୃପା ପ୍ରାପ୍ତ ହୋଇପାରିଲେ ନାହିଁ, ସେ ତ ବଞ୍ଚିତ ହୋଇଗଲେ। ଆମେ ବଞ୍ଚନା କରୁନୁ ତୁମେ ଆସନା ତୁମେ ଆସନା ଏଇ ତୁମେ ଆସନା, ଅବଶ୍ୟ କରୁଣା କରୁଣା ପାଇଁ ବକ୍ତା ଆସିପାରୁନାହାନ୍ତି, ବହୁତ ଛଟପଟ ହେଉଛନ୍ତି, ସେମାନେ ଚାହୁଁଛନ୍ତି ଏଠି ଆସିକି ସେବା କରିବା ପାଇଁ, ସେମାନେ ଛଟପଟ ହେଉଛନ୍ତି, ତାଙ୍କୁ ସୁଯୋଗ ମିଳିବ। କିନ୍ତୁ ଆମର ମଧ୍ୟ ଭଗବାନଙ୍କ ବ୍ୟବସ୍ଥାରେ ଫେସବୁକ୍ ରହିଛି, ଫେସବୁକ୍ରେ ମଧ୍ୟ ସମସ୍ତେ ଦେଖିପାରିବେ ଶୁଣିପାରିବେ, ଏଇଟା ମଧ୍ୟ ତାଙ୍କ ପ୍ରତି କୃପା ରହିଛି ଭଗବାନ, ଏଇ ଗୋଟେ ଲେଟେଷ୍ଟ ଟେକ୍ନୋଲୋଜିରେ ସମସ୍ତେ ଶୁଣାଉଛନ୍ତି। ଯଦି ଏଇଟା ନଥାନ୍ତା ତାହେଲେ ଆମେ କେବଳ ଏତିକି ଯେତିକି ଥିଲେ ଶୁଣିଥାନ୍ତେ, ଯଦି ରେକର୍ଡ଼ିଂ ନଥାନ୍ତା ତାହେଲେ ଅନ୍ୟମାନେ ବି କିଛି ଶୁଣିପାରିଥାନ୍ତେ। ଏସବୁ ଭଗବାନଙ୍କ କୃପାରୁ ଏମାନେ ସବୁ କୃପା ବିତରଣ କରାଯାଉଛି। ତେଣୁ ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, ଜୀବ ଗୋସ୍ୱାମୀଙ୍କ ମତ ଅନୁସାରେ ସେମାନଙ୍କ ପ୍ରେମମୟୀ ଭକ୍ତି ଯଥାଯଥ ଭାବରେ ସମ୍ପାଦିତ ହୋଇଥିଲା ବୋଲି ସେମାନଙ୍କ ପ୍ରେମ ଭଗବାନଙ୍କୁ ସେମାନେ ପରିତ୍ୟାଗ କରିଥିଲେ। ତେଣୁ ଭଗବାନ ଯେଉଁ ତାକୁ ତ୍ୟାଗ କଲେ ଏଇ ତାଙ୍କର ପ୍ରେମକୁ ବର୍ଦ୍ଧିତ କରିବା ପାଇଁ, ଏ ଭଗବାନଙ୍କ କଥାରେ ଆସିବ ପରେ ଆସିବ, ଭଗବାନ ସନ୍ଦେଶ କହିବେ ଆମେ ଶୁଣିବା, ସେଇଟା ତାଙ୍କ ପ୍ରେମ ବର୍ଦ୍ଧିତ ହେଲା, ମିଳନରେ ଯେଉଁ ପ୍ରେମ ନଥିଲା ବିରହରେ ତା'ର ବର୍ଦ୍ଧିତ ହୋଇଗଲା, ବିରହରେ ସେଇଟା ବର୍ଦ୍ଧିତ ହୋଇଗଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ତୀବ୍ର ଭକ୍ତି ମାଧ୍ୟମରେ ଅପ୍ରାକୃତ ରୂପେ ଉପସ୍ଥିତ ହୋଇ ସେ ପୁନର୍ବାର ନିଜକୁ ସେମାନଙ୍କ ମଧ୍ୟରେ ଅଭିବ୍ୟକ୍ତ କଲେ। ଭଗବାନ ଆସି ପହଞ୍ଚିବେ ସେଠି ଦେଖିବେ, ଆସିବ କଥା ଆସିବ, ଭଗବାନ ମେସେଜରେ ଭଗବାନ ଆସି ପହଞ୍ଚିବେ, ଭଗବାନ ଭଗବାନ କଥା ଭିତରେ କିଛି ତଫାତ୍ ନାହିଁ, ଏବଂ କହିବେ ଆମେ ଖାଲି କହିଦେଉଛୁ ବର୍ତ୍ତମାନ, ଭଗବାନ କହିବେ ଏ ଯେତେବେଳେ ଶୁଣିବେ ଆ ପରେ 29ରୁ ଭଗବାନ କହିବେ, ଭଗବାନ ଯେଉଁ ସନ୍ଦେଶ ଦେବେ ସେଇଟା ଶୁଣିବେ ନାହିଁ, ସେମାନେ ଜ୍ଞାନ ରୂପକ ସନ୍ଦେଶ ଦେବେ ସେମାନେ ଶୁଣିବେ ନାହିଁ, ତାପରେ ନେକ୍ସଟ ସନ୍ଦେଶ ଦେବେ ଉନ୍ନତ ସନ୍ଦେଶ, ତାଙ୍କ ତୁମେ ଆଖି ବୁଝ ତୁମେ ଆଖି ବୁଝ ମୁଁ ତୁମକୁ ଦେଖିବି ଦେଖେଇବି କରାମତି ଦେଖେଇବି, ତେଣୁ ସେମାନେ ଆଖି ବୁଝିଦେବେ ଗୋଟିଏ ମିନିଟ୍ ସମସ୍ତେ ଆପଣମାନେ ଆଖି ବୁଝୁନାହାନ୍ତି, ଆଖି ବୁଝିଲେ ଭଗବାନ ଆସି ହାଜର ହୋଇଗଲେ, ହାଜର ହୋଇଗଲେ ଯେଉଁ ରାସଲୀଳା ଚାଲିଥିଲା ସେ ରାସଲୀଳା ଚାଲିଲା, ଗୋଟିଏ ମିନିଟ୍ ଭିତରେ ସବୁ ରହିଗଲା, ଗୋଟିଏ ମିନିଟ୍ ଭିତରେ ଇଏ ଭଗବାନଙ୍କ ଅଦ୍ଭୁତ ଲୀଳା ସବୁ ରହିଛି, ଆମେ ସବୁ ଶୁଣିବା ସେଇଟା, ଆମେ ସମୟ ହୋଇଗଲା ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଧାଇ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ରଘୁନନ୍ଦନ ଧାମ କି, ଫେସବୁକ୍ କି।